श्रीमद् भगवत गीता एकादश अध्याय श्लोक 12। दिवि सूर्य सहस्रस्य दिवि सूर्य सहस्रस्य भवेत् युगपदुक्तिता भवेत् युगपदुक्तिता यदि भासदृशी स्यात् भासस्तस्य महात्मना भासस्तस्य महात्मना दिवि सूर्य सहस्रस्य भवेत् युगपदुत्थिता यदि भासदृशी स्यात् भासस्तस्य महात्मना दिवि सूर्य सहस्रस्य भवेत् युगपदुत्थिता यदि भासदृशी स्यात् यदि भासदृशी स्यात् भासस्तस्य महात्मना दिवि सूर्य सहस्रस्य भवेत् युगपदुत्थिता यदि भासदृशी स्यात् भासस्तस्य महात्मना दिवि सूर्य सहस्रस्य भवेत् युगपदुत्थिता यदि भासदृशी स्यात् भासस्तस्य महात्मना दिवि सूर्य सहस्रस्य भवेत् युगपदुत्थिता यदि भासदृशी स्यात् भासस्तस्य महात्मना सदन्वत् दिवि आकाश रे सूर्य सूर्य सहस्रस्य हजार हजार भवे सेठारे थिले युगपद एक साथीरे उत्थिता उपस्थित यदि यदि भा आलोक सदृशी ताहा परि सा ताहा स्याद होइपारे महासह दीप्ति तस्य तांकर महात्मन भगवान कर। श्लोक अनुवाद श्रीमद् एसी भक्तिवेदांत स्वामी प्रभुपाद महाराज द्वारा श्रीमद् बरबंधु स्वामी महाराज ओडिया जदि आकाश रे एक सांगे शह शह हजार हजार सूर्य उदित बंदी तेरे से मानी ज्योति निर्गत हेब से हीपरी विश्व परम पुरुष भगवान ठारु ज्योति निर्गत होता भगवत भगवान कहते जहाँ अर्जुन देखिले कथार वर्णना करहब ना तथापि संजय से विराट प्रकाश एक मानसिक चित्र धृतराष्ट्र को देवा निमित्त चेष्टा करुद्ध क्षेत्र में संजय कि धृतराष्ट्र कई उपस्थित नथिले किंतु व्यासक कृपार युद्ध क्षेत्र में कौन घटुची से सब कथा संजय देखिपे यही प्रकार से वर्तमान जिते दूर संभव एक परिष्कार चित्र देवा निमित्त से अकलनीय परिप्रकाश अर्थात हजार हजार सूर्य एक तुलना करें समस्त भक्त स्वेदानंद माध्यम संघ मनाश्री कृष्ण भावना संघ कटक केन्द्र तरफ आम हार्दिक स्वागत जनाचु यो भगवद गीतार एकादश अध्याय ये हूँ विश्वरूप योग विश्वरूप दर्शन भगवान दशम अध्याय विभूति विषय वर्णना कले विभूति पहले शेष बनाई भगवान पहले कौन कई विभूति विषय नाम तो मत दिव्या नाम विभूति नाम से परम तब भगवान जब तक विभूति विषय कहे ताले आज पर्यटन मत शेष ही नाता आुद्ध आरंभ हो गला शख आजिगला दुई गोटे सैन्य प्रस्तुत हो युद्ध करेंगे आते विस्तार भाव कहे भगवान विभूति वर्णना कर अनंत देव जेकि ब्रह्मांड को धारण कर 50 कोटी योजन 50 कोटी योजन पृथ्वी को बाई विश्व को भगवान अनंत देव तक 1000 पणा रही गोटे पणारे ये धारण कर देखा जा गोटे सोरस भाई रही विश्व गोटे सोरस भाई रही पणारे आम ये कल्पना करास्त्र ब्रह्मांड रही भागवत द्वितीय स्कंद सप्तम अध्याय ब्रह्मा नारद कौन एक कथा ये भागवत वर्णना चलती तेणु ब्रह्मा कहले नाम से नारद कौन नाम तो मम दिव्या कहते ब्रह्मा कौन से भगवान जो गुण सब रही से कहीं जापार ना मानते शेष हो पारना भगवान गुण तेणु से कहते नारद तमें तुम अग्रज ब्रह्मा एम के शिवजी चारि कुमार एम तर अंत पाई ना से भगवान तेणु ब्रह्मा कहते जे गायन गुणान दशशता आदिदेव शेष अधुना भी समवश्यति नास्ति पार नातम विदा ममी मृयो प्रजास्ते माया वड़स्य पुरुषस्य तो पराधि गायन गुणान दशशता आदिदेव शेष अधुना भी समवश्यति नास्ति पार भगवान विभिन्न अवतार विषय वर्णना कर ब्रह्मा नारद वर्णना करते कहले भगवान अवतार विषय वर्णना कर शेष हम ना ना तो विदा में मम्मी अंत मुझ मुनय प्रजास्ते तुम जो अग्रज मैंने अच्छा नारद बड़ भाई मैंने अच्छा चारि कुमार एवं शिवजी एम सब नारद बड़ तेणु से जापार ना ये भगवान गुण भगवान विभूति दश शतान एक शह दश शह मैं 1000 मुखरे अनंतदेव तक 1000 खाना रही सी 1000 मुखर भगवान गुणगान कर गोटे मुखर नुह दुईटी मुखर नुह कि 100 मुखर नुह कि 200 मुखर 1000 मुख शेष अधुना भी समवश्यति नास्ति पार आज पर्यटन मत जब आप शक्ति रही जाए भगवान गुणगान चल हरे कृष्णा 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 हरे 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 राम 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 हरे हरे हमारे स्कंद गुरुंग सर श्री गौरव स्वयं महाराज एक कथा कहते थे वशिष्ठ एवं विश्वामित्र झगड़ा लगता है तो किए श्रेष्ठ वशिष्ठ ऋषि और विश्वामित्र ऋषि तेणु दुज जगह से पहुँचे अनंतदेव जी की विश्व को धारण कर प्रणाम करेदन कले कहे आपण निर्णय करूँ आम भितर किए श्रेष्ठ आम भर झगड़ा अच्छे आप समाधान कर तेणु अनंतदेव कहे मुझे समाधान देवी प्रथम तुम्हें ये विश्व को जो धारण कर तापर मुझे समाधान देवी तेणु विश्वामित्र बहुत चेस्टा कर ये विश्व को सी धारण करना कि वशिष्ठ ऋषि जोग बल तपस्या बल धारण कर तेणु अनंतदेव कहले आते कह दरकार नहीं जाना पड़ गल बर्तमान किए श्रेष्ठ तेणु ये भगवान गुण गान कर गोटे मुखर नुह दुईट मुखर नुह 1000 मुखर गान कर नॉन स्टॉप ठीक है, रेस्ट नवा नहीं शेष नहीं नष्ट होते अंतिम भगवान गुणगान एवं ये पर्दे में तो शेष ही पर नहीं तेनो दशम अध्याय रे भगवान अर्जुन जो प्रश्न पचारे प्रभु आपण जो विभूति सब रही सप्तम अध्याय भगवान तक विभूति विषय कहते रसम सुखम तेय प्रभाष्मी सूर्यो इत्यादि मुँह जल रस आलोक मुँह प्रभा सूर्य सूर्य और चंद्र मुँह प्रभा आलोक ये भाव कहते तेना दशम अध्याय अर्जुन चाहिए विस्तार भाव श्रवण करने प्रभु विस्तारणात्मन योग विभूति जनार्दन भूय कथा कृति शुणत नास्तिनी अनुभव प्रभु ये आप अमृतपूर्ण कथा कहते आप जो गुण रही आप जो विभूति रही ये सब मुझे तृप्त होना आप अधिक अधिक कहु विस्तार भाव कहु तेणु भगवान कहले अर्जुन मोर जो विभूति रही ये अनंत ना तो मन दिव्याना विभूति नाम के परंत मोर विभूति मोर जो दिव्य गुण रही सब तार अंत ना कि तुमको ये सब उद्देश्य प्रत्येक विभूति भितर माया मुझको संक्षेप कहूँ तेना दशम अध्याय भगवान जो विभूति विषय कहले एकादश अध्याय अर्जुन चाहिए जे भगवान आप कहले एवं एक यथार्थ परमात्मा परमेश्वर द्रष्टुम इच्छा ते रूप प्रभु से जो कथा सब कहले देखा चाहूँ चक्षु देखा चाहूँ द्रष्टुम इच्छा ते रूप ऐश्वरम परमेश्वरम ये जो आपंत रही विभूति सब रही यटा को मुझे देखिपरि मनचित्र चक्षम द्रष्टुम प्रभु योगेश्वर तत्वीर्तन दर्शात्मा यदि मुझे भावसन प्रभु मुझे देखापे समर्थ तुम देखा आर कह अर्जुन को ये प्रश्न पचार कथा कहार उद्देश्य हो भविष्य में बहुत लोक आसवे बहुत तथाकथित अवतार आसवे निजी भगवान भी दावी करेंगे तेना जी कह मुझे भगवान बोली सीता देखेबे ये विश्व को जो देख पारे सी होंगे भगवान से प्रभुपाद महाराज कहते कथा तेणु तथाकथ थोरीटिकाली कहते हम ना मुझे से सब कह भगवान ना कहते आदित्यनाम विष्णु आदित्यवान कहते मोद विष्णु देवान वेदानाम सामेदश्मी देवानाम अशी बासव देवता मानी हूँ इंद्र ये भाव में बहुत विभूति विषय कहते भगवान दशम अध्याय तेणु अर्जुन कहले प्रभु आप कहले ये कथा सब मुझे देखा चाहिए आपड़ी भावती मुझे देखा समर्थ तुम देखा तेणु भगवान कह ठीक अच्छे देख आ पूर्व से वर्णना करें ये चक्षुर देखिपर ना तुमको दिव्य चक्षु प्रदान करूँ न तो मन शक्य से द्रष्टुम अन्य सो चक्षुषा दिव्यम ददा चक्षु पश्चिम जोमेश्वर तुम्हें ये चक्षुषा देखिपर ना मुझको दिव्य चक्षु प्रदान करुच्ची जो चक्षुषा तुम देख तेणु अर्जुन को दिव्य चक्षु प्रदान कले भगवान जहाँफल कि सी ये विश्वरूप को देखिपारे कि आम जो शुणुचे भगवदगीता ये क्या शुणुचे ना ये संजय शुणुचे संजय दिव्य चक्षु प्राप्त होते व्यासदेव तुम दिव्य चक्षु प्रदान कर तेणु से दिव्य चक्षु सहाय संजय केवल देखुं देश किलोमीटर दूर रही युद्ध होती कुरुक्षेत्र युद्ध हम एवं सी रही हस्तिनापुर में देश किलोमीटर बाट कितु तथापि से सब देखी जमी टेलीजन देखुचे टेलीजन बाहर पूर्व लोक मैंने बहुत विश्वास करें बर्तमान तो आम टेलीजन देखुचे ना आमेरिका कौन हो बर्तन आम देखी पारे सब देखा तेणु से भाव से सब संजय देखुं तेणु से धृतराष्ट्र को यह सब कौन कहीं धृतराष्ट्र पचार भगवत गीता आरंभ हो धृतराष्ट्र पचार धर्म क्षेत्र कुरुक्षेत्र समवेता दुदुस्वा मानवा पांडवा शैव किम गर्वत संजय ये धृतराष्ट्र उवाच आरंभ भगवत गीता आरंभ हो धृतराष्ट्र पचार तुमसे कह संजय कौन है तुम व्यास कृपा ଦିବ୍ୟ ଚକ୍ଷୁ ପ୍ରାପ୍ତ ହେଇଛ, ମୋତେ କୁହ କ'ଣ ହେଉଛି ଟି। ତେଣୁ ସେ ଏସବୁ ବର୍ଣ୍ଣନା କରୁଛନ୍ତି। ତେଣୁ ଏଇ ଯେଉଁ ରୂପ, ଭଗବାନଙ୍କ ରୂପ, ଭଗବାନ ତାଙ୍କର ଯେଉଁ ରୂପ ଦେଖାଉଛନ୍ତି, ଆଉ ପୂର୍ବରୁ ବର୍ଣ୍ଣନା କରାଯାଇ ବହୁତ ଅନନ୍ତ ରୂପ ରହିଛି ତାଙ୍କର। କ'ଣ ବହୁତ ପତ୍ର ନୟନମ ଇତ୍ୟାଦି ସବୁ ବର୍ଣ୍ଣନା କରାଯାଇଛି। ଦିବ୍ୟମାଳାମରଧରଂ ଦିବ୍ୟଗନ୍ଧାନୁଲେପନଂ ସର୍ବାଶ୍ଚର୍ଯ୍ୟମୟଂ ଦେବଂ ଅନନ୍ତଂ ବିଶ୍ୱତମୁଖଂ। ବିଶ୍ୱତମୁଖଂ ଚାରିଆଡ଼େ ମୁଖ ଭଗବାନଙ୍କର, ବିଶ୍ୱତମୁଖଂ ଯୁଆଡ଼େ ଦେଖିଲେ ସିଆଡ଼େ ଭଗବାନଙ୍କର ନୟନ ରହିଛି, ହସ୍ତ ରହିଛି, ପାଦ ରହିଛି, ଏସବୁ ରହିଛି। ତେଣୁ ଇଏ ଯେଉଁ ଭଗବାନ ରୂପ, ଏଇଟାକୁ ଦେଖିକିରି ସଂଜୟ ଜାଣିପାରୁଛନ୍ତି, ଦେଖିପାରୁଛନ୍ତି ଯେ ଏକ ସହସ୍ର ଦେବୀ ସୂର୍ଯ୍ୟ ସହସ୍ରଶ, ଏକ ହଜାର ସୂର୍ଯ୍ୟ ଯେମିତି ଏକ ସମୟରେ ଭାବେ ଯୁଗପତ ଉତ୍ଥିତା, ଯୁଗପତ ମାନେ ଏକ ସମୟରେ। ଆମେ ତ ଗୋଟିଏ ସୂର୍ଯ୍ୟଙ୍କର ଯେଉଁ ଗରମ ହେଉଛି ଖରାଦିନେ, ଗରମ ଟିକେ ଅଧିକ ହେଲେ ଆମେ ମୃତ୍ୟୁବରଣ କରିଯାଉଛୁ। ଆଉ ଏ ଯେଉଁ ଏକ ହଜାର ସୂର୍ଯ୍ୟଙ୍କର ଆଲୋକ ଆମେ କେମିତି ଦେଖିପାରିବା? ଆମେ ଚକ୍ଷୁ ନଷ୍ଟ ହୋଇଯିବ, ଆମେ ଦେଖିପାରିବା ନାହିଁ। କିନ୍ତୁ ତାଙ୍କର ସେହିଭଳି ଭାବରେ ଶକ୍ତି ପ୍ରାପ୍ତ ହୋଇଛନ୍ତି, ଯେଉଁ ଶକ୍ତିରେ ସେ ଦେଖିପାରୁଛନ୍ତି, ଜାଣିପାରୁଛନ୍ତି। ସେଥିପାଇଁ ପ୍ରଭୁପାଦ ମହାରାଜ କହୁଛନ୍ତି ଆମେ ବୁଝିପାରିବା ନାହିଁ, କିନ୍ତୁ ଖାଲି କଳ୍ପନା କରିବା ଏହିଭଳି ଭାବରେ ଏକ ହଜାର ସୂର୍ଯ୍ୟ ଯଦି ଏକ ସମୟରେ ଉଦିତ ହୁଅନ୍ତି, ତାହେଲେ ସେ ଯେଉଁ ଆଲୋକ ହେବ, ସେ ଆଲୋକ ଭଗବାନଙ୍କର ଶରୀରରୁ ବିଶ୍ୱରୂପରୁ ସେ ଆଲୋକ ଆସୁଛି। ଦେବୀ ସୂର୍ଯ୍ୟ ସହସ୍ରଶ ଭବେ ଯୁଗପତ ଉତ୍ଥିତା ଯଦି ଭା ସଦୃଶୀ ସାକ୍ଷାତ, ଯଦି ଭା ଭା ମାନେ ସେ ଆଲୋକ ଏକ ସମୟରେ ଆସିବ, ତାହେଲେ ଭାସସ୍ତସ୍ୟ ମହାତ୍ମନ, ସେ ହେଉଛନ୍ତି ମହାତ୍ମନ ଭଗବାନ। ଭଗବାନଙ୍କର ସବୁ ପ୍ରକାର ଐଶ୍ୱର୍ଯ୍ୟ ରହିଛି, ସବୁ ପ୍ରକାର ବିଭୂତି ରହିଛି। ତେଣୁ ତାଙ୍କର ଯେଉଁ ଆଲୋକ ରହିଛି, ଯଶ ପ୍ରଭା ପ୍ରଭବତୁ ଜଗଦଣ୍ଡ କୋଟି କୋଟି ସୁଶେଷ ସୁଧାରି ବିଭୂତି ଘନ୍ନ ତଦ ବ୍ରହ୍ମ ନିଷ୍କଳ ଅନନ୍ତ ଅଶେଷ ଭୂତମ ଗୋବିନ୍ଦ ମହାଦ ପୁରୁଷଙ୍କ ତମ ପ୍ରିୟା। ବ୍ରହ୍ମା ତାଙ୍କ ବ୍ରହ୍ମସଂହିତାରେ ରଚନା କରିଛନ୍ତି ଏଇଟା, ଯଶ ପ୍ରଭା ଯାହାଙ୍କର ଆଲୋକରୁ ପ୍ରଭବତ ଜଗଦଣ୍ଡ କୋଟି, ଖାଲି ଯେ ଏଇ ଗୋଟିଏ ଜଗଦଣ୍ଡ ରହିଛି ତା ନୁହଁ, ଏଇ ବ୍ରହ୍ମା ଇଏ ହେଉଛନ୍ତି ଚତୁର୍ମୁଖ ବ୍ରହ୍ମା, ଏଇ ବ୍ରହ୍ମାଙ୍କର ଚାରୋଟି ମୁଖ, କାହିଁକିନା ଇଏ ବ୍ରହ୍ମାଣ୍ଡ ହେଉଛି ସବୁଠୁ ଛୋଟ ବ୍ରହ୍ମାଣ୍ଡ, ଏଇଭଳି ଭାବରେ ଅନେକ ବ୍ରହ୍ମାଣ୍ଡ ରହିଛି। ଥରେ ଚେତନ ଚରିତ୍ରାମୃତ ବୋଉ କହୁଥିଲେ ଚେତନ ଚରିତ୍ରାମୃତ କହିବା ପାଇଁ, ଯାହା ଚେତନ ଚରିତ୍ରାମୃତ ପ୍ରସଙ୍ଗ ଆସିଗଲେ, ଚେତନ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି। ଥରେ ବ୍ରହ୍ମା ଯାଇଥିଲେ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଦ୍ୱାରକାରେ, ତେଣୁ ଦ୍ୱାରକା ଭିତରେ ଯାଇଛନ୍ତି, ବ୍ରହ୍ମାଙ୍କର ମଧ୍ୟ ଟିକେ ଗର୍ବ ହୋଇଯାଇଛି, ଏ ବିଶ୍ୱବ୍ରହ୍ମାଣ୍ଡରେ ଏକ ବ୍ରହ୍ମା ଦ୍ୱିତୀୟ ନାସ୍ତି, ଏକମାତ୍ର ବ୍ରହ୍ମା ଆଉ କେହି ଦ୍ୱିତୀୟ ବ୍ରହ୍ମା ନାହାନ୍ତି। ତେଣୁ ସେ ଯେତେବେଳେ ଯାଇଛନ୍ତି ଦ୍ୱାରକା, ଦ୍ୱାରପାଳଙ୍କୁ କହିଲେ ଯେ ମୁଁ ଦର୍ଶନ କରିବା ପାଇଁ ଚାହୁଁଛି ଭଗବାନଙ୍କୁ, ତେଣୁ ଦ୍ୱାରପାଳ ଗଲେ ଅନୁମତି ଆଣିବା ପାଇଁ ଭଗବାନଙ୍କଠାରୁ। ଭଗବାନ ପଚାରିଲେ କହିଲେ ପଚାରିବ ତାଙ୍କୁ ବ୍ରହ୍ମାଙ୍କୁ, ସେ କେଉଁ ବ୍ରହ୍ମା କେଉଁ ବ୍ରହ୍ମା ସେ। ତେଣୁ ଯେତେବେଳେ ଦ୍ୱାରପାଳ ପ୍ରଶ୍ନ ପଚାରିଲେ ଆପଣ କେଉଁ ବ୍ରହ୍ମା, କେତେ ନମ୍ବର ବ୍ରହ୍ମା ଆସୁଛନ୍ତି ଆପଣ, ନା ବ୍ରହ୍ମା ସିଏ ବ୍ରହ୍ମା ଚିନ୍ତା କରୁଛନ୍ତି, ବ୍ରହ୍ମା ବ୍ରହ୍ମା ତ ଜଣେ, ଆଉ ମୁଁ କ'ଣ ମୋର ପରିଚୟ ଦେବି, ଆଉ କେ ଦ୍ୱିତୀୟ ବ୍ରହ୍ମା ଅଛନ୍ତି ଯେ ମୁଁ କହିବି ମୁଁ ଏକ ନମ୍ବର ବ୍ରହ୍ମା, କା ଦଶ ନମ୍ବର ବ୍ରହ୍ମା କହିବି, ଗୋଟିଏ ତ ବ୍ରହ୍ମା। କିନ୍ତୁ ଯାହା ହେଉ ଭଗବାନ ଯଦି ପ୍ରଶ୍ନ ପଚାରିଛନ୍ତି, ତେଣୁ ସେ ଚିନ୍ତା କରି କହିଲେ ଏ କହିବ ଭଗବାନଙ୍କୁ ଯେ ଚତୁଷଣଙ୍କର ପିତା ଆସିଛନ୍ତି, ତାଙ୍କର ପ୍ରଥମ ସନ୍ତାନ ହେଉଛନ୍ତି ଚାରି କୁମାର, ସନତ ସନାତନ ସନାତନ ସନତ କୁମାର, ତାଙ୍କର ପ୍ରଥମ ସନ୍ତାନ ବ୍ରହ୍ମା ପ୍ରଥମେ ଚାରି କୁମାରଙ୍କୁ ସୃଷ୍ଟି କରିଥିଲେ। ଚାରି କୁମାର ହେଉଛନ୍ତି ମଧ୍ୟ ଭଗବାନଙ୍କର ଜଣେ ଅବତାର ବିଭୂତି, ସେମାନେ ହେଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର। ଭାଗବତରେ ପ୍ରଥମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ, ତୃତୀୟ ଅଧ୍ୟାୟରେ ସେତେବେଳେ ସେମାନେ ବର୍ଣ୍ଣନା କରୁଛନ୍ତି ଅବତାରମାନଙ୍କ ବିଷୟରେ, ସେତେବେଳେ ସେ ପ୍ରଥମେ ଏ କୁମାରମାନଙ୍କ ବିଷୟରେ ବର୍ଣ୍ଣନା କରୁଛନ୍ତି, ଇଏ ହେଉଛନ୍ତି ପ୍ରଥମ ଅବତାର ଭଗବାନଙ୍କର, ମାନେ ଜ୍ଞାନ ଶକ୍ତିର ଅବତାର। ତେଣୁ ଯାହା ହଉ ବ୍ରହ୍ମା କହିଲେ ସେ ଦ୍ୱାରପାଳଙ୍କୁ ଯେ ଭଗବାନ କହିବ ଯେ ଚାରି କୁମାରଙ୍କର ପିତା ଆସିଛନ୍ତି, ତେଣୁ ଏ କଥା ଯେତେବେଳେ ଭଗବାନ ଜଣାଇ ଦିଆଗଲା, ସେତେବେଳେ ତାଙ୍କୁ ଅନୁମତି ମିଳିଲା ଭିତରକୁ ଆସିବା ପାଇଁ। ତେଣୁ ଭିତରକୁ ଆସି ତାଙ୍କ ପ୍ରଥମ ପ୍ରଶ୍ନ ସେ କହୁଛନ୍ତି ଭଗବାନ ପଚାରିଲେ କ'ଣ ପାଇଁ ଏ ପ୍ରଶ୍ନ ପଚାରିଲେ, ଆଉ କିଏ ବ୍ରହ୍ମା ଅଛନ୍ତି କି ବ୍ରହ୍ମାଣ୍ଡରେ, ଆଉ କିଏ ବ୍ରହ୍ମା ଅଛନ୍ତି କି? କିନ୍ତୁ ଭଗବାନ ଅନ୍ତର୍ଯ୍ୟାମୀ, ସେ ସବୁ ଅନ୍ତରର କଥା ଜାଣିପାରନ୍ତି, ତେଣୁ ବ୍ରହ୍ମାଙ୍କୁ ସେ ପ୍ରଶ୍ନ ପଚାରିବାକୁ ପଡ଼ିଲା ନାହିଁ। ଭଗବାନ ଜାଣିଗଲେ, ବ୍ରହ୍ମା ତାଙ୍କର ଯେତେବେଳେ ପ୍ରଣାମ ଜାଣି ବସିଛନ୍ତି, ସେ ପ୍ରଶ୍ନ ପଚାରିବା ପାଇଁ ଆରମ୍ଭ କରୁଛନ୍ତି। ଭଗବାନ ସ୍ମରଣ କରିଦେଲେ ଅନ୍ୟ ବ୍ରହ୍ମାଙ୍କୁ, ଏଇଭଳି ଅନେକ ବ୍ରହ୍ମାଣ୍ଡ ରହିଛି, ଅନନ୍ତ କୋଟି ବ୍ରହ୍ମାଣ୍ଡ, ତାର ମଧ୍ୟ ଅନ୍ତ ନାହିଁ, କେତେ ବ୍ରହ୍ମାଣ୍ଡ ଅଛି ଗଣିବ ନାହିଁ, ଏ ଦୁଇଟା ବ୍ରହ୍ମାଣ୍ଡ ରହିଛି। ଏବଂ ସେ ବ୍ରହ୍ମାଣ୍ଡରେ ଯେଉଁ ବ୍ରହ୍ମା ସବୁ ଆସି ପହଞ୍ଚିଗଲେ, କାହାର ଦଶମୁଖ ବ୍ରହ୍ମା, କିଏ ଶହେମୁଖ ବ୍ରହ୍ମା, କିଏ ଏକ ହଜାର ମୁଖ ବ୍ରହ୍ମା, କିଏ ଦଶ ହଜାର ମୁଖ ବ୍ରହ୍ମା, ଏହିଭଳି ଭାବରେ ବହୁତ ବ୍ରହ୍ମା ସବୁ ଜଣେ ଜଣେ ଆସିକି ତାଙ୍କର ପ୍ରଣାମ ଜଣାଇକିରି ତାଙ୍କୁ ସବୁ ବିଦା ଆଣିକି ଯାଉଛନ୍ତି। ଭଗବାନ ତାଙ୍କୁ ପଚାରୁଛନ୍ତି ତୁମର ବ୍ରହ୍ମାଣ୍ଡର ଖବର କ'ଣ, ଏହିଭଳି ଭାବରେ ସେମାନେ ଇଏ ଯେଉଁ ଆମର ବ୍ରହ୍ମା ଇଏ ତାକୁ ଦେଖୁଛନ୍ତି, କିନ୍ତୁ ସେମାନେ ଆମକୁ ଦେଖିପାରୁନାହାନ୍ତି, କିଏ ଭଗବାନଙ୍କର ବ୍ୟବସ୍ଥା କରିଛନ୍ତି। ଭଗବାନ ଏଇଠି ଅଛନ୍ତି, କିନ୍ତୁ ଭଗବାନ ଯଦି ନ ଚାହିଁବେ ତାଙ୍କୁ କିଏ ଦେଖିପାରିବେ ନାହିଁ। ନାହନ୍ ପ୍ରକାଶ ସର୍ବସ୍ୱ ଯୋଗମାୟା ସମାବୃତ ମୂଢ଼ୋୟଂ ନାବି ଆନାଦି ଲୋକମାନଦ ମଧ୍ୟ, ଭଗବାନ ଏଇଠି ଥିଲେ ମଧ୍ୟ ସମସ୍ତେ ଦେଖିପାରିବେ ନାହିଁ ଭଗବାନ, ତେଣୁ ଭଗବାନ ସେଇଭଳିଆ ବ୍ୟବସ୍ଥା କରିଦେଲେ ସେ ଯେଉଁ ବ୍ରହ୍ମା ସବୁ ଆସୁଥିଲେ ସେମାନେ ଆମର ବ୍ରହ୍ମାଙ୍କୁ ଦେଖିପାରୁନାହାନ୍ତି, କିନ୍ତୁ ଆମର ବ୍ରହ୍ମା ତାଙ୍କୁ ଦେଖୁଛନ୍ତି, ତାଙ୍କ ଆଗରେ କିଭଳି ଇଏ ରହିଛନ୍ତି। ଆମେ ଚୈତନ୍ୟ ବର୍ଣ୍ଣନା କରାଯାଇଛି, ଗୋଟେ ହାତୀ ପାଖରେ ଗୋଟେ ମଶା ଯେଉଁଭଳି ଭାବରେ ରହେ ସେଇଭଳି ଭାବରେ ସେ ରହିଛନ୍ତି, ବିରାଟ ଆକାର ତାଙ୍କ ସବୁ ରହିଛି। ତେଣୁ ଏହିଭଳି ଭାବରେ ସବୁ ବ୍ରହ୍ମାଙ୍କୁ ବିଦା କରିସାରିଲା ପରେ ଭଗବାନ ବ୍ରହ୍ମାଙ୍କୁ ପଚାରିଲେ ଯେ କ'ଣ କ'ଣ କେମିତି ତୁମର ଚାଲିଛି ବ୍ରହ୍ମାଣ୍ଡ, କ'ଣ ଖବର ବ୍ରହ୍ମାଙ୍କ କ'ଣ ଖବର? ତେଣୁ ତାଙ୍କର ପ୍ରଶ୍ନ ଯେଉଁ ଶଙ୍କା ରହିଥିଲା, ଯେଉଁ ରହିଥିଲା ଡାଉଟ ଥିଲା, ସେଟା କ୍ଲିଅର ହେଲା। ପ୍ରକୃତରେ ଏଇଭଳି ଭାବରେ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ଇଏ ଗୋଟିଏ ବ୍ରହ୍ମାଣ୍ଡ। ଏ ବ୍ରହ୍ମାଣ୍ଡରେ ଯେହେତୁ ଏ ଛୋଟିଆ 50 କୋଟି ଯୋଜନାର ଦୂର ମାନେ ବିସ୍ତାର, ସେଥିପାଇଁ ଏ ବ୍ରହ୍ମାଙ୍କର 4 ମୁଖ, ନହେଲେ ଆହୁରି ବଡ଼ ବଡ଼ ବିରାଟ ବିରାଟ ବ୍ରହ୍ମାଣ୍ଡ ସବୁ ରହିଛି। ତେଣୁ ଯାହା ହଉ, ସେଥିରେ ମଧ୍ୟ ସବୁ ବ୍ରହ୍ମାଣ୍ଡରେ ଗୋଟିଏ ଗୋଟିଏ ସୂର୍ଯ୍ୟ ରହିଛି, ସବୁ ବ୍ରହ୍ମାଣ୍ଡ। ତେଣୁ 1000 ସୂର୍ଯ୍ୟ ଯଦି ଏକ ସମୟରେ ଉତ୍ଥିତ ହେବେ, ଯେଉଁ ଆଲୋକ ହେବ ସେ ଆଲୋକ ଏଇ ଭଗବାନ ବିଶ୍ୱରୂପରୁ ସେ ଆଲୋକ ଆସୁଛି। ହେଲେ ବ୍ରହ୍ମା ତାଙ୍କ ବ୍ରହ୍ମଶକ୍ତିରେ ରଚନା କରିଛନ୍ତି, ଯଶ ପ୍ରଭା ପ୍ରଭୁ ଜଗଦଣ୍ଡ କୋଟି, ସୂର୍ଯ୍ୟଙ୍କର ଆଲୋକ କେଉଁଠୁ ଆସୁଛି? ଆମର ବୈଜ୍ଞାନିକମାନଙ୍କର ଯଦି କଥାକୁ ନେବା, ତାହେଲେ ସେଠି ଯେଉଁ ଜ୍ୱଳନ୍ତ ପିଣ୍ଡ ସେଠି ଗୋଟେ ରହିଛି, ଜ୍ୱଳନ୍ତ ପଦାର୍ଥ ସବୁ ରହିଛି, ଯେଉଁଥିପାଇଁ କି ଆଲୋକ ସବୁ ଆସୁଛି, ଏବଂ କିଛି ବର୍ଷ ପରେ ସେଟା ଲୋପ ହୋଇଯିବ, ଏଇଭଳି ଭାବରେ ଆଶଙ୍କା କରୁଛନ୍ତି ବୈଜ୍ଞାନିକମାନେ। କିନ୍ତୁ ପ୍ରକୃତରେ ସୂର୍ଯ୍ୟ ଦେବଙ୍କ ବିଷୟରେ ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହିଛନ୍ତି, ପ୍ରଥମେ ସେ କଥା, ଇମଂ ବିବସତେ ଯୋଗଂ ପ୍ରତବାନ ଅହଂ ଅବ୍ୟୟମ ବିବସ୍ୱାନ ମନରେ ପ୍ରାହ ମନୋ ରିପା କବି ବ୍ରବୀତ। ଏଇ ଯେଉଁ ଭଗବତ ଗୀତାର ଯେତେବେଳେ ଜ୍ଞାନ ବିଷୟରେ କହୁଛନ୍ତି ଭଗବାନ ଅର୍ଜୁନଙ୍କୁ, ଜ୍ଞାନ ଯୋଗ ବିଷୟରେ ସେତେବେଳେ ସେ କହୁଛନ୍ତି, ଏଇ ଯେଉଁ ଭଗବତ ଗୀତାର ଜ୍ଞାନ ପ୍ରଥମେ ମୁଁ ବିବସ୍ୱାନଙ୍କୁ ଦେଇଥିଲି। ବିବସ୍ୱାନ ହେଉଛନ୍ତି ସୂର୍ଯ୍ୟର ଦେବତା, ବୈଜ୍ଞାନିକମାନେ କହୁଛନ୍ତି ଚନ୍ଦ୍ରରେ ଜୀବନ ରହିପାରୁନାହିଁ, ଆଉ ସୂର୍ଯ୍ୟରେ କ'ଣ ଜୀବନ ରହିବ କେମିତି କହିବେ ସେମାନେ? ଚନ୍ଦ୍ରରେ ଜୀବନ ନାହିଁ ବୋଲି କହୁଛନ୍ତି, କିନ୍ତୁ ସୂର୍ଯ୍ୟରେ ମଧ୍ୟ ଜୀବନ ଅଛନ୍ତି, ଚନ୍ଦ୍ରରେ ଜୀବନ ଅଛନ୍ତି, ସବୁଠି ଜୀବନ ଅଛନ୍ତି। ସର୍ବଗ୍ରହ ଭଗବତ ଗୀତା ସେଥିପାଇଁ କୁହାଯାଏ ସର୍ବଗ୍ରହ, ଆମେ ହେଉଛି ସର୍ବଗ୍ରହ, ସବୁଠାରେ ରହିପାରିବା। ତେଣୁ ଏଇ ଯେଉଁ ବିବସ୍ୱାନ, ଯେ ସୂର୍ଯ୍ୟର ଦେବତା ସେ ହେଉଛନ୍ତି ବିବସ୍ୱାନ, ସେ ହେଉଛନ୍ତି ଅଦିତିକର ପୁତ୍ର, କଶ୍ୟପ ଏବଂ ଅଦିତିକର ପୁତ୍ର ହେଉଛନ୍ତି ବିବସ୍ୱାନ। ତେଣୁ ବିବସ୍ୱାନ ବର୍ତ୍ତମାନ ସୂର୍ଯ୍ୟର ଦେବତା ଯିଏ ଅଛନ୍ତି, ସେ ତାଙ୍କୁ ପ୍ରଥମେ ଭଗବାନ ଏହି ଭଗବତ ଗୀତାର ଜ୍ଞାନ ଦେଇଥିଲେ, କେବେ ଦେଇଥିଲେ? ପ୍ରଭୁପାଦ ମହାରାଜ ତାଙ୍କର ହିସାବ କରି କହିଛନ୍ତି 12,40,000 ବର୍ଷ ପୂର୍ବେ। ଆପଣ ଯେଉଁମାନେ ଭଗବତ ଗୀତା ପଢ଼ୁଛନ୍ତି କୀର୍ତ୍ତନର ଦେଖିବେ, ତା'ର ଲେଖା ହେଇଥିଲା 12,40,000 ବର୍ଷ ପୂର୍ବେ କହିଥିଲେ ଭଗବାନ ଏହି ଜ୍ଞାନ। ତେଣୁ ଭଗବାନଙ୍କର ଜ୍ଞାନରୁ ଆମେ ଏଇଟା ଅନୁମାନ କରିବା, ଭଗବାନ ଜ୍ଞାନ ହେଉଛି ଅସୀମ। ଆମର ବୈଜ୍ଞାନିକମାନଙ୍କର ଜ୍ଞାନ କ'ଣ ନା, ସେମାନେ ରିସର୍ଚ୍ଚ କରି ନୂଆ ନୂଆ ଜ୍ଞାନ ପ୍ରାପ୍ତ ହେଉଛନ୍ତି, କିନ୍ତୁ ଭଗବାନ ରିସର୍ଚ୍ଚ କରିବାକୁ ପଡ଼ିନି, भगवान ज्ञान स्वतः स्वाभाविक ही ज्ञान बड़ा क्रिया सब भगवान का जो ज्ञान भगवान का जो बड़ा भगवान जो क्रिया सब करती ये सब स्वाभाविक भगवान जहाँ चाहिए जीव ये स्वाभाविक ज्ञान बड़ा क्रिया भगवान का सबकि भगवान का स्वाभाविक शक्ति आमर शक्ति होते आम आणुचे जोगाड़ करके आने आम शक्ति प्राप्त होते आम जो कथा कहते चलते बोलते जहाँ सब करते ये सब भगवान शक्ति आम प्राप्त होते भगवान जो से शक्ति को उज्जवल कर आम चली पारे पैरालीसीस हो जाए तेणु सबकि भगवान ठाकुर आसुच्छे तेणु ये जो भगवदगीतार जो भगवान कहले ये ज्ञान को प्रथम देखे विभुस्वान से सब जीव मान अच्छा बहुत उन्नत जीव से सूर्यलोक जो अच्छा से बहुत उन्नत जीव भागवत पंचम स्कंदरे सूर्य मंडल विषय वर्णना करवि प्रति मसरे सब जे दायित्व अच्छा सब पर द्वादश आदित्य रही बारज आदित्य विभुस्वान अर्जमा तुंसा ये भाव त्वष्टा वरुण जम इत्यादि ये सब जम नम जहाँ भी हो बारज आदित्य रही इंद्र शक्र शक्र उर्कम एम सब बारज आदित्य ये सब आदित्य पुत्र तेणु ये सब सूर्यर मंडल विषय वर्णना करेणु से जो मैंने अच्छा शरीर में से गुड़ा ज्योति भाग शरीर ज्योति भाग प्रभुपाद महाराज से बुझे जमी आम शरीर रही ये जो स्थूल शरीर ये पांचटी पदार्थ पांचटी पंचभूत या भूमि जल अग्नि वायु एवं आकाश ये पांचटी तत्व आम स्थूल शरीर टी निर्मित होती तेणु आमर जो मनुष्य शरीर आम प्राप्त होते ये शरीर में भूमि परिमाण अधिकार रही से आम भूमि रोचे जो जलजीव मैंने नौ लक्ष प्रकार जल जीव रही शरीर में जलर परिमाण अधिकार रही जो जल रोचे भाव में पक्षी मैंने खगा बोली कहते आकाश से रोन कहीं शरीर में आकाश तत्व अधिक रही तेनाली भाव में जो 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 मान शरीर में अग्नि तत्व अधिकार रही अग्नि रही पारे सूर्य मंडल जो अग्नि रही सब शरीर में अग्नि तत्व अधिकार रही अग्निदेव रही अग्निदेव शरीर अग्नि अग्निदेव तेणु ये भाव में ये जो आलोक ये आलोक प्रकृत भगवान ठीक आसुच्छ प्रभाव प्रभत जगदंड कोटि ये भाव में अनेक जगदंड रही ये गोटे ब्रह्मांड रही गोटे ब्रह्मांड चौदह ब्रह्मांड रही भाव कोटि कोटि ब्रह्मांड रही कोटि कोटि ब्रह्मांड में ब्रह्मा विष्णु शिव एम सब ब्रह्मांड गोटे गोटे रही सब ब्रह्मांड में ब्रह्मा रही सृष्टि विष्णु पालन कर शिवजी संहार कर सब ब्रह्मांड तेणु ये जो दिव्य सूर्य सहस्र सह एक हजार सूर्य जब एक समय उठी दबे जो आलोक आसव से आलोक ये भगवान विश्वरूप आस महात्मा महात्मा भगवान जो गुण रही जो शक्ति रही आम कल्पना करना के शक्ति रही भगवान से आ गोटे कथा रही ब्रह्मा विषय जो ब्रह्मा विषय जो रही गोटे कथा जे ब्रह्मा मत जापारे भगवान शक्ति के भगवान विश्वास करें ये कौन भगवान ये मोर पिता ये एभली भाव में गौड़ पिला सब अईटा गाँव भगवान गोटे समय पांच वर्ष बाड़क थे कुमार वयस कथा कुमार वयस पांच वर्ष बाड़क थी बेले भगवान संग बाड़क मान सहित वर्षाचारण करते तेणु वर्षाचारण करा बेले गोटे थर भगवान गोटे अघासुर को बद्ध कले भागवत दशम स्कंद बार अध्याय से वर्णना कर अघासुर को हत्या कर अघासुर ये हूँ बकीर पूतनार भाई बक बक असुर बकी पुतना अघासुर ये दुई भाई गोटे असुर परिवार सुखी परिवार अन्य दुख दे सुख प्राप्त हूँ ତେଣୁ ପ୍ରଥମେ ପୁତନା ଆସିଥିଲା ଭଗବାନ ଯେତେବେଳେ ଛଅ ଦିନ ରହିଥିଲେ ତାକୁ ହତ୍ୟା କରିବା ପାଇଁ ଏବଂ ନିଜେ ଭଗବାନ ତାକୁ ବଦ୍ଧ କଲେ। ଅବଶ୍ୟ ଭଗବାନ ଯେଉଁ ତାକୁ ବଦ୍ଧ କଲେ ତାକୁ ନିଜର ମାଆଙ୍କର ଗତି ପ୍ରଦାନ କରିଛନ୍ତି। ଭାଗବତ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଉଦ୍ଧବ ଏକଥା କହିଛନ୍ତି, ଅହୋ କୀଜନ ସ୍ତନ କାଳକୂଟଂ ଜିଘାଶୟା ପାୟତ ପ୍ରିୟ ସାଧି ଲେଭେ ଗତିଥାନ୍ତୋନ୍ୟଂ କମ୍ବା ଦୟାଳୁ ଶରଣଙ୍ଗ ଜୀବ। ଭଗବାନଙ୍କ ଲୀଳାକୁ ତତ୍ତ୍ୱରେ ବୁଝିବାକୁ ପଡ଼ିବ। ଲୋକମାନେ ଯେଉଁମାନେ ଜାଣିନାହାନ୍ତି ତତ୍ତ୍ୱକୁ ସେମାନେ କହିବେ ଭଗବାନ ବଦ୍ଧ କଲେ, ପୁତନାକୁ ବଦ୍ଧ କଲେ। ତାଙ୍କର ଭାଇମାନେ ମଧ୍ୟ ସେୟା ଭାବୁଥିଲେ, ସେମାନେ ଜାଣିନେ ଭଗବାନ କିଭଳି ତାଙ୍କୁ କୃପା କରିଛନ୍ତି, ସେମାନେ ବୁଝିପାରୁନଥିଲେ। କିନ୍ତୁ ଉଦ୍ଧବ ଜାଣିଛନ୍ତି ଭଗବାନ କିଭଳି କୃପା କରିଛନ୍ତି। ତେଣୁ ସେ କହୁଛନ୍ତି ଆଶ୍ଚର୍ଯ୍ୟ ହେଉଛନ୍ତି, ଅହୋ କି ଆଶ୍ଚର୍ଯ୍ୟ, ଏ ବକି, ଏ ବକର ଭଉଣୀ, ବକାସୁରର ଭଉଣୀ ବକି, ଯିଏକି ସ୍ଥାନରେ କାଳକୁଟ ବିଷ ପଡ଼ିକରି ଆସିଥିଲା, ଜିଘାଶୟା ଭଗବାନ ହତ୍ୟା କରିବା ପାଇଁ ଆସିଥିଲା, ଅତି ଅସାଧ୍ୟ, ଏତେ ଅସାଧ୍ୟ ବ୍ୟକ୍ତି ଥିଲା, କିନ୍ତୁ ଭଗବାନ ଲେଭେ ଗତି ଧାତୃ ଚିତାଙ୍କ ଧନ୍ୟ। ତାଙ୍କର ମାଆଙ୍କର ଯେଉଁ ସ୍ଥାନ ବା ତାଙ୍କ ଧାତ୍ରୀଙ୍କର ଯେଉଁ ସ୍ଥାନ ଦେଇଛନ୍ତି ଭଗବାନ, ସେହି ସ୍ଥାନ ପ୍ରଦାନ କରିଛନ୍ତି ବକିକୁ। ଲେଭେ ଗତି ଧାତୃ ଚିତାଙ୍କ ଧନ୍ୟ। ତେଣୁ ଯେତେବେଳେ ଉଦ୍ଧବ କଥା କହୁଛନ୍ତି ବିଦୁରଙ୍କୁ, ସେତେବେଳେ ସେ କହୁଛନ୍ତି ବିଦୁର ମହାଶୟ, ଆଉ କିଏ ଦୟାଳି ବ୍ୟକ୍ତି ଅଛନ୍ତି ଯାହାଙ୍କ ଶରଣରେ ଆମେ ଯିବା? ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଭଗବାନ ତତ୍ତ୍ୱକୁ ଯେଉଁମାନେ ଜାଣିବେ ସେମାନେ ଭଗବାନଙ୍କ ଶରଣରେ ଯିବେ। ଉଦ୍ଧବ କହୁଛନ୍ତି ଆଉ କିଏ କୁହତ, ଆଉ ଉଦ୍ଧବ ବିଦ୍ରୋହ କହୁଛନ୍ତି, ବିଦ୍ରୋହ ହେଉଛନ୍ତି ଜଣେ ଯମରାଜ, ସେ ଜଣେ ମହାଜନ, ବିଦ୍ରୋହ ସାମାନ୍ୟ ବ୍ୟକ୍ତି ନୁହଁ, ସେ ଯମରାଜ ମହାଜନ। ସେ ମାଣ୍ଡବ୍ୟ ମୁନିଙ୍କର ଅଭିଶାପରେ ଦାସୀପୁତ୍ର ହେଇଛନ୍ତି, ଶୂଦ୍ର ହେଇଛନ୍ତି, ବିଦ୍ରୋହ ହେଇଛନ୍ତି, ସେ ଜଣେ ମହାଜନ। କିନ୍ତୁ ତେଣୁ ଉଦ୍ଧବ ପଚାରୁଛନ୍ତି ଯେ ଆପଣଙ୍କ ତ ଜ୍ଞାନ ରହିଛି, ବହୁତ ଜ୍ଞାନ, ଆପଣ ଜଣେ ମହାଜନ, ଆପଣ କୁହନ୍ତୁ ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କ ଶରଣରେ ଆମେ ଯିବା? କମ୍ବା ଦୟାଳୁ ଶରଣ ପ୍ରଦେମ, ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି? ତାଙ୍କୁ ଯିଏ ହତ୍ୟା କରିବା ପାଇଁ ଆସୁଛନ୍ତି, ତାଙ୍କୁ ସେ ତାଙ୍କ ନିଜ ମାଆଙ୍କର ସ୍ଥାନ ପ୍ରଦାନ କରୁଛନ୍ତି। ତେଣୁ ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି? ଏମାନେ ଯେଉଁମାନେ ତତ୍ତ୍ୱରେ ଜାଣନ୍ତି ଭଗବାନଙ୍କୁ ସେମାନେ ଏହିଭଳି ଭାବରେ କହିବେ, ଯେଉଁମାନେ ଜାଣିପାରୁନାହାନ୍ତି ତତ୍ତ୍ୱରେ ସେମାନେ କହିବେ ଏଇ ହତ୍ୟା କଲେ। ବକାସୁର ସେଭଳି ଜାଣିପାରୁନଥିଲା, ସିଏ ମଧ୍ୟ ଆସିଲା ଭଗବାନ ହତ୍ୟା କରିବା ପାଇଁ, ମୋର ଭଉଣୀ ହତ୍ୟା କରିବି, ମୁଁ ତାକୁ ହତ୍ୟା କରିବି, କହିକି ଆସିଲା। ବିରାଟ ବଡ଼ ବକ ରୂପ ଧାରଣ କରିକି ଆସିଲା ବକ ରୂପରେ, ଏବଂ ଭଗବାନ ତା'ର ଛୋଟ ପିଲା ଯେମିତି ଚିରି ଦିଅନ୍ତି ଯୁବକ ଆସିକୁ ବା ସବୁ ଚିରି ଦିଅନ୍ତି, ସେଇଭଳି ଭାବରେ ସେ ଚିରି ଦେଲେ ଭଗବାନ। ମୋର ଗୋଟେ ସୁନ୍ଦର ସଙ୍ଗୀତ ରହିଛି, କ'ଣ ଛୋଟ ପିଲା ବୋଲି ଯାହାକୁ ଯାହାକୁ କହୁ, ଚିରି ପକାଇବା ବକାର ପାଟି, ନନ୍ଦ ରାଜାର ଟିକି ପିଲାଟି, କେତେ ଛନ୍ଦ ଜାନବ ସହି, ନନ୍ଦ ରାଜାର ଟିକି ପିଲାଟି, କେତେ ଛନ୍ଦ ଜାନେ ଲୋ ସହି, ନନ୍ଦ ରାଜାର ଟିକି ପିଲାଟି, କେତେ ଛନ୍ଦ ଜାନେ ଲୋ ସହି, ଟିକି ପିଲା ବୋଲି ଯାହାକୁ କହୁ, ଟିକି ପିଲା ବୋଲି ଯାହାକୁ କହୁ, ଚିରି ପକାଇଲା ବକାର ପାଟି, କେତେ ଛନ୍ଦ ଜାନେ ଲୋ ସହି, ନନ୍ଦ ରାଜାର ଟିକି ପିଲାଟି, କେତେ ଛନ୍ଦ ଜାନେ। କବିମାନେ କେତେ ସୁନ୍ଦର ଭାବରେ ଭଗବାନଙ୍କର ଲୀଳାକୁ ବର୍ଣ୍ଣନା କରିଛନ୍ତି। ଭଗବାନ ଏତେ ବିରାଟ ପକ ରୂପରେ ଆସିଥିଲା, ଭଗବାନ ତାକୁ ତାର ଦୁଇଟି ଥଣ୍ଟକୁ ଧରି ଚିରି ପକାଇଦେଲେ, ହତ୍ୟା କରିଦେଲେ। ତେଣୁ ଅଘାସୁର ତାଙ୍କର ଭାଇ, ସେ କହିଲା ମୋର ଭାଇ ଏବଂ ଭଉଣୀକୁ ହତ୍ୟା କରିଛି, ମୁଁ ତାକୁ ହତ୍ୟା କରିବି। ଗୋଟେ ବିରାଟ ଅଜଗର ରୂପ ଧରିକି ଆସିଥିଲା ବୃନ୍ଦାବନକୁ, ବିରାଟ ଅଜଗର ରୂପ ଧାରଣ କରିଥିଲା। ଏବଂ ଭଗବାନ ପାଞ୍ଚ ବର୍ଷର ବାଳକ ସେ ସମୟରେ ତାଙ୍କ ସାଙ୍ଗ ବାଳକମାନଙ୍କୁ ନେଇକରି ଲୀଳା କରୁଛନ୍ତି। ତେଣୁ ସାଙ୍ଗ ବାଳକମାନେ ଦେଖୁଛନ୍ତି, ଆରେ ଗୋଟେ ଅଜଗର, କିଏ କହୁଛନ୍ତି ଗୋଟେ ଅଜଗର, ବିରାଟ ବଡ଼ ଅଜଗର, କିଏ କହୁଛନ୍ତି ଏଇଟା ଅଜଗର ନୁହଁ, ଏଇଟା ଗୋଟେ ସେଇଭଳିଆ ରହିଛି ନା, ଅଜଗର କେଉଁଠି যদি বা অজগর হয়েছিল তার কোণ অছি আমার কারি অনেক পাখে অসুবিধা কম কিন্তু সে অজগর কম করে না পার্টি মেলা করে রাখি এবং এমানে সব সাংগ বাড়ক মানে বাছু মানুষ সহ ভিতরে পশিযাই কিন্তু সে অভাসুর নিজের পার্টি বন্ধ করু না কিন্তু না মেন তার টার্গেট অষ্ণ কৃষ্ণ হত্যা করবে সে মেন টার্গেট সে তেমন কৃষ্ণ ন আসা পর্যন্ত সে পার্টি বন্ধ করু না তেমন ভগবান দেখলে যে মো সাংগ বাড়ক মানে চালগলে বাছির মানে চালগলে ভিতরক তেমন কেমিতি উদ্ধার করবে ভগবান মধ্যে টিকি বিচলিত হয়ে পড়ছেন তেমন ভগবান পুঁ তার পার্টি ভিতরে পৌঁছি পশিলে পার্টি ভিতরে পৌঁছি গেলে পশিগলে ভগবান সেতবে অজগর তার পার্টি বন্ধ করেদেল তেমন ভগবান তার ভিতরে দেবতা মানে সব দেখুম লীলা সব দেখুম দেবতা মানে হাহাকার করছেন আজ কৃষ্ণ মৃত্যুবরণ কলে দেবতা মানে হাহাকার করছেন কিন্তু ভগবান তার ভিতরে পশি নিজকে বৃদ্ধি কলে নিজকে বৃদ্ধি কলে পাঁচ বর্ষ বাড়ল কিন্তু নিজকে বৃদ্ধি কলে এইভাবে বৃদ্ধি কলে যে যে বিরাট অজগর রূপ ধারণ করেছিল গোটে পর্বত ভাইয়া রয়েছিল সে দেখা কিন্তু ভগবান নিজকে বৃদ্ধি করি নিজকে বৃদ্ধি কলে শরীর বৃদ্ধি করি তার তন্ত্রী বন্ধ করেদেলে এবং সে মৃত্যুবরণ কলা এবং তার শরীরকে বিভিন্ন করে ভগবান আসলে এবং সমস্ত সাংগ সাংগ বাড়ক মানে এবং বাছুর মানে সমস্ত উদ্ধার কলে সে মৃত্যুবরণ করে যাইছিলেন কিন্তু ভগবান তাকে দৃষ্টি নিক্ষেপ কলে তাঁর দৃষ্টি যে অমৃত রয়েছে অমৃত রূপক দৃষ্টি নিক্ষেপ কলে সেতু সে সব জীবন ধারণ করেদেলে তেমন এই লীলাটি সরিলা পরে দেবতা মানে ফেরি যাচ্ছেন ব্রহ্মা আসি পৌঁছিগলে বিরাট শব্দ হল এই যে শরীরটি বিভিন্ন হল বিরাট শরীর শব্দ হল তেমন এই শব্দ শুনে ব্রহ্মাকে চিন্তা কলে কম বর্তমান ব্রহ্মাণ্ড প্রলয় সময় আসিগাল কি তেমন আসি দেখা বেড়ে ভগবান কম করছেন না তাঁর সাংগ বাড়ক মান সহ পুরীর ভোজন করছেন যমুনা নদী তটরে খাদ্য গ্রহণ করছেন ভোর ভোর পড়ে আসছিলেন সেদিন খাদ্য খাই নথিলে খাইবাকে আনিকি আসছিলে তেমন সেই যমুনা তটরে সব গোটে বহুত সুন্দর স্থানরে সব সব তাঁর খাদ্য সব খাওছেন কে কেউ পত্রের খাওছেন বাসন বাসন নেই না কি পত্রের খাওছেন কে পথরের খাওছেন কে এইভাবে ভাবে সব খাওছেন এবং ভগবান তাঁর সাংগ 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 বাড়ক মানুষ তাঁর খাদ্য দেখছেন তাঁর সাংগ বাড়ক মানুষ খাদ্য মধ্যে গ্রহণ করছেন তাঁর অন্ধা সে খাওছেন তেমন ব্রহ্মা দেখি তাঁর মুন্ড বিচলিত হয়ে গেল কি ভগবান প্রভু আজি বর্তমান খাদ্য লগাউছেন ভোগ লগাউছেন কত নিষ্ঠার সব ভোগ লাগুছে কত নিষ্ঠার লাগুছে সাধারণ কে রোষেই কলে ভগবান সেটা গ্রহণ করবে না জন ব্রাহ্মণ হয়েছি সংস্কার গ্রহণ করথিব তাহলে সে রোষেই করিপারিব সে ভগবান ভোগ লগাই পারিব এসব বিভিন্ন প্রকার নিয়ম রয়েছে ভগবান খাদ্য প্রদান করবার ভগবদ গীতার ভগবান কে নবম অধ্যায়ে পত্রং পুষ্পং ফলং দ্বয়ং যোমি ভক্ত্যা প্রয়চ্ছতি তদহং ভক্তি পূর্বতমস্নামি প্রদাতন এই শ্লোকটি ভক্তি শব্দ দুইথর বর্ণনা ভগবান কিন্তু যে খাইবে দেবে খাইদেবি দান ভক্তি যদি প্রদান করা যাব তাহলে ভক্তি প্রদান হয়েছিল সেটা দুইথর কিন্তু পত্রং পুষ্পং ফলং দ্বয়ং যোমি ভক্ত্যা প্রয়চ্ছতি ভক্তিরে যেমন প্রদান করব তদম ভক্তি উপরূতম যেহেতু সে ভক্তিরে প্রদান করছে সেদিন গ্রহণ করে তেমন ভগবান তো নিজে একদা কেছেন না তেমন চিন্তা করছেন ব্রহ্মা ই কম এই তাঁর খাদ্য খাই অভিযোগ দেখছেন মানে খাওছেন কৃষ্ণ ই কম মোট পিতা ই কম ভগবান তাঁকর সন্দেহ আসলে তেমন সে কম কলে না তাঁকর বাছুর মানে নিয়ে তেমন সাংগ বাড়ক মানে যেত দেখলে যে আমার বাছুর মানে না সেতবে সে বিকল হয়ে গেলে ভগবান কে কিছু চিন্তা নাই মে হু না চিন্তা নেই তুমি খাও কী ভগবান চালে বাছুর মানে কাণে ভগবান জানুছেন সব কথা তেমন এটি ব্রহ্মা কম কলে না এই সময় তাঁর সাংগ বাড়ক মানে নিয়ে তেমন বর্তমান কৃষ্ণ দেখলে এইভাবে ভাবে ব্রহ্মাঙ্ক লীলা হয়েছে ব্রহ্মা মধ্যে মোহিত হয়ে যাই সেই ভাগবত প্রথমে এই কথাটি কুয়া যাই जब मोहंती जब सुरेह भगवान कर एभरी लीला जे देवता मान मते मोह जान आ अन्य मान कथा कौन कहिबा तेनो भगवान ने जो विस्तार करले विस्तार करले जो जते संख्या का बालक थिले संग बालक थिले जे को सत्य संख्या विस्तार करले जते संख्या बाचुर थिले जे को सत्य संख्या विस्तार करसंदी एवं से सांग बाड़क मैंने जो बेत धारण करते किए सिंगा धारण करा किए कौन धारण करते वस्त्र इत्यादि निजी से भाव विस्तार कर विस्तार कर फेर माँ मान मत जापारे ना ये मोर पु नुह बोली ये कृष्ण बोली जापारे ना से भावे ये मोर पु गावी मैंने जापारे ना ये कृष्ण जो बाछी रूप से आई मोर बाछी मोर बच्चा चिंता कर लीला गोटे वर्ष धीरे चलना कहीं जापारे ना ये भगवान निजी विस्तार करी कृष्ण निजी विस्तार करी एक केवल बलराम जाणी गोटे वर्ष पूरा अल्प किसी दिन थी बाकी से समय जाणी कम जाणी ना थे गोवर्धन पहाड़ उपरे पर्वत उपरे लोक मैंने बड़ लोक मैंने से गाभी मान चारण कर तले कृष्ण एवं सांग बाड़क मैंने से सबू वर्षा चारण करु जेहेतु उपरे चारण कर गाभी मान को तल देखिक वर्षा मान से सब धाईक आसीगले जिते लोक मैंने जिते चेषा कर रोकवाई कहीं रोक पारे ना धाईक आसगले तेणु गोप मैंने बहुत क्रोध में आसती कहीं पाने ये कहीं आने बाछी मान से पाखे रहा कथा ये कहीं आने क्रोध में आसान पिटी रही कितु जो गाभी मान जो आसान द्रुत बेगर आसे द्रुत बेगर आसा देखी बलराम आश्चर्य हो गोप बाड़क मान गोप मैंने जो आसे बाड़क मान पुत्र मानने पिटाप चिंता करते बहुत क्रोध में आसते किंतु पाखे आसीगला क्रोध चलीगला आलिंगन कर चुम्बन प्रदान कर स्नेह उछली पुछ सब स्नेह तेना बलराम चिंता करूँ घटना केमी होपर से जाणी भगवान कहले ये ब्रह्मा यही भाव में आमर सांग बाड़क मान नहीं बाछी मान नहीं तेनाली विस्तार कर कारण ये जो दिन ये लीलाटेला से समय बलराम जा ना तेणु गोटे वर्ष काल कहीं जापारे नहीं कि बलराम मत जापारे ना अन्य कथा कौन कह तेणु ब्रह्मा जो नहींगले जो जा पहुँचे ब्रह्मांडर सत्यलोक लोक हूँ बौद्ध जगत सब श्रेष्ठ लोक सत्यलोक भी कह जाए ब्रह्मलोक ब्रह्मा से कहते जो ब्रह्मा विषय भगवदगीतार अष्टम अध्याय भगवान कहते सहस्र युग पर्यतम भ्रमण विदु तर गोटे दिन हूँ आमर एक हजार दिव्य युग एक हजार दिव्य युग कह चिंता करें सत्य प्रत्या द्वापर कली ये चार युग मिसले गोटे दिव्य युग आपको एक हजार मिले एक हजार दिव्य युग हम खाली कलीजुग परिमाण हूँ 4,25,000 वर्ष आर दुई गुण द्वापर युग परिमाण कलीजुग तीन गुण त्रेता युग परिमाण कलीजुग चार गुण सत्य युग परिमाण सत्य त्रेता द्वापर कली चार युग मिसले हम 43,20,000 वर्ष आपको एक हजार गुण 432 कोटी वर्ष होती ब्रह्मा गोटे दिन से ही ब्रह्म लोक ब्रह्मा रही तेणु जो निज लोक जाए देखुंत ब्रह्मा भितर आलाव करना से गेट गेट किपर मना करदे कहीं भगवान गोटे लीला कर भगवान निजी को ब्रह्मा उपरे सजेकि पहुँच जा ब्रह्म लोक तेणु सी कहीदेक द्वारपाण मान देख गोटे डुप्लिकेट ब्रह्मा आतर को आलाव कर डुप्लिकेट ब्रह्मा तेणु जो ब्रह्मा जा पहुँचीगले ब्रह्मलोक द्वारपाण बंद करदे ये देख ब्रह्मा क्रोध क्रोध आसी चाकरी सस्पेंड करदे तुम तुम दरमा दे बंद करदे मत ब्रह्मा मत कौन तुम अटकौ ना आप ब्रह्मा आम ब्रह्मा पर टिके अच्छा ଆପଣ ଡୁପ୍ଲିକେଟ୍, ଆପଣ ପ୍ରକୃତ ରମା ନୁହଁ, ଡୁପ୍ଲିକେଟ୍ ରମା, ଆପଣ କ'ଣ କରୁଛନ୍ତି କର। ତେଣୁ ବ୍ରହ୍ମାଙ୍କର ମୁଣ୍ଡ ଚକର ମାରିଗଲା। ତେଣୁ ବ୍ରହ୍ମା ବହୁତ ତାଙ୍କୁ ଅନୁନୟ ବୁଝାଇ କହିଲେ, ମୋତେ ଦେଖିଲେ ଦେଖେଇ ଦିଅ କିଏ ତୁମ ବ୍ରହ୍ମା। ତେଣୁ ତାଙ୍କୁ ଗୋଟେ ମାନେ କଣା ଛୋଟ ଇଏରେ ଗୋବର ଭିତରେ ଦେଇକି ଦେଖେଇଲେ ତାଙ୍କର ବ୍ରହ୍ମା ରହିଛି ବସିଛନ୍ତି। ଭଗବାନ ନିଜକୁ ବ୍ରହ୍ମା ଉପରେ ସଜେଇକିରି ଯାଇ ବସିଯାଇଛନ୍ତି ସେଠି। ତେଣୁ ବ୍ରହ୍ମା କହିଲେ, ଆଜି ମୋର ଚାକିରି ହେଲା, ଯେଉଁ ଭଗବାନଙ୍କୁ ମୁଁ ସନ୍ଦେହ କଲି, ଭଗବାନଙ୍କୁ ପରୀକ୍ଷା କଲି, ମୋର ଚାକିରିଟି ଗଲା। ଏ ବ୍ରହ୍ମା ଗୋଟେ ଚାକିରି, ଆମର ଯେମିତି ଏ ଆମର ଓଡ଼ିଶାରେ ହଉ ବା ଭାରତବର୍ଷରେ ହଉ, ସବୁଠାରୁ ବଡ଼ ଚାକିରି ଆମେ କହିବା IAS ଚାକିରି, ବା ଓଡ଼ିଶାରେ କହିବା OAS ଚାକିରି, ଏସବୁ କହିବା ଗୋଟେ ବଡ଼ ଚାକିରି ପାଖାପାଖି ଏଇଭଳି। ଯାହା ହଉ, ସେଇଭଳି ଭାବରେ ଏ ବ୍ରହ୍ମାଣ୍ଡରେ ସବୁଠୁ ବଡ଼ ଚାକିରି ହେଉଛି ବ୍ରହ୍ମା ବୋଷ, ଯେଉଁମାନେ ସହସ୍ର ଯୁଗ ସ୍ୱଧର୍ମନିଷ୍ଠ ସତଧର୍ମ ପୁମା, ନିଜ ଧର୍ମକୁ ଯଦି 100 ଜନ୍ମ ଧରି ଜଣେ ପାଳନ କରିବେ ତାହେଲେ ସେ ବ୍ରହ୍ମା ପଦ ପ୍ରାପ୍ତ ହେବେ। ସେହିଭଳି ଭାବରେ ଯେଉଁମାନେ 100 ଯଜ୍ଞ କରିବେ, କ୍ରତୁ ଶତକ୍ରତୁ 100 କ୍ରତୁ ବା ଯଜ୍ଞ କରିବେ, ସେମାନେ ଇନ୍ଦ୍ରପୋଷ ପ୍ରାପ୍ତ ହେବେ। ଏସବୁ ରହିଛି। ତେଣୁ ବ୍ରହ୍ମା ଯେଉଁ ଏତେ ଜନ୍ମ ଧରି ପାଳନ କରିଥିଲେ, ସ୍ୱଧର୍ମ ଆଚରଣ କରିଥିଲେ, ଯେଉଁଥିପାଇଁ କି ଆଜି ବ୍ରହ୍ମା ପୋଷ ପ୍ରାପ୍ତ ହୋଇଛନ୍ତି, ସେ ଜାଣିଲେ ପ୍ରକୃତରେ ଆଜି ମୋର ଚାକିରି ଗଲା। ଭଗବାନ ପରୀକ୍ଷା କବି ଭଗବାନ ମିଶ୍ରାରେ ହିଁ ଭଗବାନ ଆଉ କିଏ ନୁହଁନ୍ତି, ଆଉ କିଏ ବ୍ରହ୍ମା ହୋଇପାରିବ। ତେଣୁ ସେ ଆସିଲେ ଭଗବାନ ପ୍ରାର୍ଥନା କରିବା, କ୍ଷମା ପ୍ରାର୍ଥନା କରିବା ପାଇଁ ଆସିକି ଦେଖୁଛନ୍ତି। ଭାବୁଥିଲେ ଯେ କୃଷ୍ଣ ବର୍ତ୍ତମାନ ଏକୁଟିଆ ଥିବେ, ମୁଁ ସବୁ ନେଇଯାଇଛି, କିନ୍ତୁ ଦେଖିଲା ବେଳକୁ ଯେଉଁ ଲୀଳା ଚାଲିଥିଲା ସେହି ସମୟରେ ସେଇ ଲୀଳା ଚାଲିଛି। ଯେତେ ସଂଖ୍ୟକ ସାଙ୍ଗ ବାଳକମାନେ ଥିଲେ, ଯେତେ ସଂଖ୍ୟକ ବର୍ଷା ଥିଲେ, ଭଗବାନ ନିଜକୁ ବିସ୍ତାର କରିଛନ୍ତି। ତେଣୁ ବ୍ରହ୍ମା ପୁଣି ଚକିତ ହୋଇଗଲେ, ବ୍ରହ୍ମାଙ୍କର ମଧ୍ୟ ମୁଣ୍ଡ ଖରାପ ହୋଇଗଲା। ମୁଁ ଯେଉଁ ନେଇଯାଇଥିଲି ଏମାନେ କିଏ, ଏମାନେ କେଉଁଠୁ ଆସିଲେ, ମୁଁ ଯେଉଁଠୁ ରଖିଥିଲି ସେମାନେ ପଳେଇ ଆସିଲେ ସେଠୁ। ତେଣୁ ତାଙ୍କର ଯୋଗନେତ୍ର ଦେଖୁଛନ୍ତି, ସେମାନେ ସେଇଠି ରହିଛନ୍ତି, ଅଚେତ ଅବସ୍ଥାରେ ରହିଛନ୍ତି, କିନ୍ତୁ ଏଠି ଏସବୁ ଲୀଳା ଚାଲିଛି। ତେଣୁ ଆଶ୍ଚର୍ଯ୍ୟ ହେଇ ବ୍ରହ୍ମା ଉପରେ ଚକିତ ହୋଇଯାଉଛନ୍ତି। ଭଗବାନ ତାଙ୍କୁ କୃପା କରି ତାଙ୍କ ନିଜର ରୂପକୁ ଦେଖିଛନ୍ତି। ସବୁ ବର୍ଷାମାନଙ୍କ ପାଖରେ ପ୍ରକୃତରେ ଭଗବାନ ରହିଛନ୍ତି, ଚତୁର୍ମୁଖୀ ନାରାୟଣ ରୂପ ଦେଖେଇଛନ୍ତି ବ୍ରହ୍ମା। ସବୁ ସାଙ୍ଗ ବାଳକମାନଙ୍କୁ ମାନଙ୍କ ଶରୀରରେ ଭଗବାନ ରହିଛନ୍ତି, ସେ ଚତୁର୍ମୁଖୀ ନାରାୟଣ ଚତୁର୍ବାହୁ ନାରାୟଣ ରୂପ ଦେଖାଉଛନ୍ତି। ତେଣୁ ବ୍ରହ୍ମା ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି। ତେଣୁ ସେ କହିଛନ୍ତି ସେଇଠି, ପ୍ରଭୁ ମୋର ତ ଆଜି ଚାକିରିଟି ଗଲା, ତ ନିଶ୍ଚିତ ଭାବେ ମୋର ଚାକିରି ଗଲା, କିନ୍ତୁ ମୁଁ ଏତିକି ପ୍ରାର୍ଥନା କରୁଛି, ତଥାସ୍ତୁ ମେ ନାଥ ସଗୌରି ଭାବ ଭବିତ୍ର ବାମ୍ୟତୁବାତିରସା ଜେନାହମେ କୋପି ଭବଜନା ଭୂତ୍ୱାନ ସେବେ ତବ ପାଦ ପଲ୍ଲବ। ପ୍ରଭୁ ଚଲନ୍ତୁ, ପ୍ରଭୁ ଏତିକି ମୋତେ କୃପା କରନ୍ତୁ, ମୋର ଯେଉଁ ମୁଁ ଦୋଷ କରିଛି ମୋତେ କ୍ଷମା ପ୍ରଦାନ କରି ଏତିକି କୃପା କରନ୍ତୁ, ଏତିକି ମୋର ଭାଗ୍ୟ ପ୍ରଦାନ କରନ୍ତୁ। ନା କ'ଣ ଚାହୁଁଛ ତୁମେ, ନା ଭବେତ୍ର ବା ଅନ୍ୟତ୍ର, ଏଇ ଭାବରେ ହଉ ବା ଅନ୍ୟଟି ହଉ, ତୁ ବା ତିରସ୍ତା ଏଇ ବ୍ରହ୍ମ ଜନ୍ମରେ ହଉ ବା ଆମର ମୋର ଚାକିରି ଯଦି ଚାଲିଗଲା, ମୋତେ ଗୋଟେ ଯେକୌଣସି ତିରସ୍ତା ପଶୁପକ୍ଷୀ ଜନ୍ମ ପ୍ରଦାନ କରନ୍ତୁ, କିନ୍ତୁ ଭବେତ୍ର ବା ଅନ୍ୟତ୍ର ତୁ ବା ତିରସ୍ତା ଜେନା ଅନେକ ବି ଭଗବତ ଜନା ନା। ପ୍ରଭୁ ଯେଭଳି ଭାବରେ ହଉ ନା କାହିଁକି, ମୁଁ ଆପଣଙ୍କର ଜନ ହେବି, ଭଗବତ ଜନା ନା, ଆପଣଙ୍କ ଜନ ହେଇ ଏଇ ଯେଉଁ ସାଙ୍ଗ ବାଳକମାନେ ଆପଣ ଜନ ହୋଇଛନ୍ତି, ଏଇ ବର୍ଷାମାନେ ଯେମିତି ଆପଣଙ୍କ ଜନ ହୋଇଛନ୍ତି, ଆପଣ ତାଙ୍କୁ କେତେ ଆଦରରେ ତାଙ୍କୁ ପାଳନ କରୁଛନ୍ତି, ସେଇଭଳି ଭାବେ ମୋତେ ପ୍ରଭୁ ଗୋଟେ କରିଦିଅନ୍ତୁ। ଜେନା ଅନେକ ବି ଭଗବତ ଜନା ନା ଭୂତ୍ୱା ନିଷେବେ ତବ ପାଦ ପଲ୍ଲବମ୍। ପ୍ରଭୁ ମୁଁ ଆପଣଙ୍କ ପାଦପଦ୍ମକୁ ସେବା କରିବି, ପ୍ରାର୍ଥନା କରିଛନ୍ତି, ଭଗବାନ ତାଙ୍କୁ ସ୍ୱୀକାର କରିଛନ୍ତି। ତେଣୁ ଭଗବାନ ଯେତେବେଳେ ମହାପ୍ରଭୁ ଯେତେବେଳେ ଆସିଲେ, ସେତେବେଳେ ସେ ବ୍ରହ୍ମା ଆସି କ'ଣ ହେଲେ, ହରିଦାସ ହେଲେ, ନାମାଚାର୍ଯ୍ୟ ହରିଦାସ ଠାକୁର କି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, 3 ଲକ୍ଷ ନାମ ନେଉଛି ବ୍ରହ୍ମ ହରିଦାସ। ତେଣୁ ଏଇଭଳି ଭାବରେ ଭଗବାନଙ୍କ ଯେଉଁ ଲୀଳା ହେଉଥିଲା, ବ୍ରହ୍ମା ସେଥିରେ ବ୍ରହ୍ମା ମୋତେ ମୋହିତ ହେଇଯାଇଥିଲେ। ତେଣୁ ଯେତେ ଉନ୍ନତ ବ୍ୟକ୍ତି ହେଲେ ମଧ୍ୟ ଯେ ମୋହିତ ହେଇଥିବେ ସେଥିରେ କ'ଣ ଆଶ୍ଚର୍ଯ୍ୟ କ'ଣ ଅଛି, ସମସ୍ତେ ମୋହିତ ହେଇଯିବେ। ତେଣୁ ଭଗବାନଙ୍କର ଏଇ ଯେଉଁ ରୂପ ରହିଛି ଏଭଳି ଭାବରେ ଦିବି ସୂର୍ଯ୍ୟ ସହସ୍ର ସହ ଏକ ହଜାର ସୂର୍ଯ୍ୟ ଯଦି ଏକ ସମୟରେ ଉତ୍ତୀର୍ଣ୍ଣ ହୁଏ ଯେଉଁ ଆଲୋକ ଆସିବ ସେଇ ଆଲୋକ ଭଗବାନଙ୍କ ବିଶ୍ୱରୂପ ସେ ଆଲୋକ ଆସିବ ସୂର୍ଯ୍ୟ ସହସ୍ର ସହ। କିନ୍ତୁ ଏ କଥା ଶୁଣୁଛନ୍ତି କିଏ ଧୃତରାଷ୍ଟ୍ର, ସେ ଆଲୋକ ବିଷୟରେ କ'ଣ ଜାଣିବେ? ସେ ଆଲୋକ ବିଷୟରେ ସେ ତ ଜନ୍ମାନ୍ତ ଆଲୋକ ବିଷୟରେ ତାଙ୍କର ଠିକ୍ ଭାବରେ ହୃଦୟଙ୍ଗ ହେବ ନାହିଁ। ଆମର ଶ୍ରୀଶ୍ରୀମନ୍ତ ବରୁଣ ସେ ମହାରାଜ ଗୋଟେ କଥା କହନ୍ତି, ଗୋଟେ ଜନ୍ମାନ୍ତ ଥିଲେ ବ୍ୟକ୍ତି, ଜନ୍ମାନ୍ତ ବ୍ୟକ୍ତି, ତାକୁ ଜଣେ ଚକ୍ଷୁ ଥିବା ବ୍ୟକ୍ତି ତାଙ୍କୁ କହୁଛନ୍ତି କ୍ଷୀର ବିଷୟରେ କହୁଛନ୍ତି, ନା କ୍ଷୀରଟା କେମିତିଆ ଦେଖିବା ପାଇଁ ନା ଧଳା, ପୁରା କ୍ଷୀରଟା ଦେଖିବା ପାଇଁ ଧଳା, ନା ଧଳାଟା କିଭଳି, ଧଳାଟା ଏ ଭଗ ଭଳିଆ, ଧଳାଟା ହେଉଛି ଭଗ ଭଳିଆ, ନା ଭଗଟା କିଭଳି, ଭଗଟା ଯେ ହାତ କେମିତି ଦେଖିଲେ ଭଗର ଥଣ୍ଡ, ତେଣୁ ସେ ଅନ୍ଧ ଏମିତି ହାତ ମାରିକି ଦେଖିଲା କହିଲା ବାବା ବୁଝିଗଲି ବୁଝିଗଲି, ମୁଁ କେବେ କ୍ଷୀର ପିଇବି ନାହିଁ, ମୋ ତଣ୍ଟିରେ ଲାଗିଯିବ। ତେଣୁ ଯାହା ହଉ ଧୃତରାଷ୍ଟ୍ର ସେ ତ ଜନ୍ମାନ୍ତ, ସେ ଆଲୋକ ବିଷୟରେ କ'ଣ ଜାଣିବେ? କିନ୍ତୁ ଯେଉଁମାନେ ଆଲୋକ ବିଷୟରେ ଜାଣୁଛନ୍ତି ସେମାନେ ବୁଝିବେ ପ୍ରକୃତରେ ଭଗବାନଙ୍କର ଶରୀରରୁ ଏସବୁ ଜ୍ୟୋତି ଜାତ ହେଉଛି, ଭଗବାନ ଶରୀର ଇଏ ହେଉଛି ବ୍ରହ୍ମ ଜ୍ୟୋତି। ଭଗବାନଙ୍କର ତିନି ଭାବରେ ଅନୁଭୂତ ହୁଅନ୍ତି, ପ୍ରାଥମିକ ଅନୁଭୂତି ହେଉଛି ବ୍ରହ୍ମ ଅନୁଭୂତି। ପ୍ରଥମେ ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହୁଅନ୍ତି ସେମାନେ ଭଗବାନଙ୍କର ଏଇ ବ୍ରହ୍ମ ଅନୁଭୂତି ପ୍ରାପ୍ତ ହୁଅନ୍ତି, ଏବଂ ସେ ବ୍ରହ୍ମ ଅନୁଭୂତି ସେମାନେ ଭାବନ୍ତି ହେଉଛି ଅନ୍ତିମ, ଭଗବାନଙ୍କର ଅନ୍ତିମ ସତ୍ୟ ହେଉଛି ଏଇଟା, ଭଗବାନ ଅନ୍ତିମ ସତ୍ୟ ହେଉଛି ଏଇ ବ୍ରହ୍ମ, ଆଠାରୁ ଉପରେ ଆଉ କିଛି ନାହିଁ ବୋଲି ସେମାନେ ଚିନ୍ତା କରନ୍ତି। ଭଗବତ ଗୀତାରେ ମଧ୍ୟ ଭଗବାନ ସୀତା କହୁଛନ୍ତି ଯେ ଅଭ୍ୟକ୍ତମ ବ୍ୟକ୍ତିମାପନ୍ନ ମନ୍ୟତେ ମାମ ଅବୁଦ୍ଧୟ ପରମ ଭାବ ମଜାନନ୍ଦ ମମାପୟ ଅନୁତମ। ଯେଉଁମାନେ ଜ୍ଞାନୀମାନେ ଯେଉଁମାନେ ବ୍ରହ୍ମ ଚିନ୍ତନ କରନ୍ତି, ବ୍ରହ୍ମ ଆରାଧନା କରନ୍ତି, ସେମାନେ ଭାବନ୍ତି ଆମର ଅନ୍ତିମ ତତ୍ତ୍ୱ ହେଉଛନ୍ତି ଭଗବତ ତତ୍ତ୍ୱ ବା ଯାହା ଅନ୍ତିମ ତତ୍ତ୍ୱ ଅନ୍ତିମ ସତ୍ୟ ହେଉଛନ୍ତି ଅବ୍ୟକ୍ତ, ତାଙ୍କର କିଛି ରୂପ ନାହିଁ, ନିରାକାର କିନ୍ତୁ ନିରାକାର। କିନ୍ତୁ ସେ ଯେତେବେଳେ ଆସନ୍ତି ଭୌତିକ ଜଗତକୁ କ୍ରୀଡ଼ା କରନ୍ତି, କବତା ଗ୍ରହଣ କରନ୍ତି, ସେତେବେଳେ ସେ ଗୋଟେ ରୂପ ଗ୍ରହଣ କରନ୍ତି। ଅବ୍ୟକ୍ତନ ବ୍ୟକ୍ତିମାପନ୍ନ ମନ୍ୟତେ ମା ମବୁଦ୍ଧ, ସେମାନେ ପ୍ରକୃତରେ ଜ୍ଞାନୀ ଯଦିଓ କିନ୍ତୁ ପ୍ରକୃତି ଶ୍ରେଷ୍ଠ ଜ୍ଞାନ ଶ୍ରେଷ୍ଠ ବୁଦ୍ଧିମାନ ସେମାନେ ନୁହଁନ୍ତି, ଅବୁଦ୍ଧ ସେମାନେ। ପରମ ଭାବ ମଜାନନ୍ଦୁ ଭଗବାନ ଯେ ବ୍ରହ୍ମଠାରୁ ଆହୁରି ଉନ୍ନତ ସ୍ତରରେ ସେ ଭାବକୁ ସେମାନେ ଜାଣିପାରନ୍ତି ନାହିଁ। ତେଣୁ ଯେଉଁମାନେ ବ୍ରହ୍ମ ବା ଜ୍ଞାନ ମାର୍ଗରେ ଅଗ୍ରସର ହୁଅନ୍ତି ସେମାନେ ଭଗବତ ତତ୍ତ୍ୱ ବା ଅଦ୍ୱୈତ ତତ୍ତ୍ୱକୁ ବଦନ୍ତି, ତା ତତ୍ତ୍ୱବିଦ ତତ୍ତ୍ୱ ଇଏ ଅଦ୍ୱୈତ ତତ୍ତ୍ୱ ଭଗବାନ। ଭୌତିକ ଜଗତରେ ଯାହା ଆମେ ଦେଖୁଛେ ସବୁ ଦ୍ୱୈତ ତତ୍ତ୍ୱ, ବିପରୀତ ଜିନିଷ ସବୁ ରହିଛି, କିନ୍ତୁ ଭଗବତ ତତ୍ତ୍ୱ ହେଉଛି ଅଦ୍ୱୈତ, ବିପରୀତ କିଛି ନାହିଁ, ଆବସୋଲ୍ୟୁଟ୍। ପ୍ରଭୁପାଦ ମହାରାଜ ତାକୁ ଇଂରାଜୀ କହିଛନ୍ତି ଆବସୋଲ୍ୟୁଟ୍, ଅଦ୍ୱୈତକୁ ଆବସୋଲ୍ୟୁଟ୍ ବୋଲି କହିଛନ୍ତି ଆବସୋଲ୍ୟୁଟ୍। ଅଦ୍ୱୈତ ତତ୍ତ୍ୱ କିଭଳି ଅନୁମାନ ଗ୍ରହଣ କରନ୍ତି ସେମାନେ ବଦନ୍ତି, କିଭଳି ଭାବରେ କୁହନ୍ତି ନା ବ୍ରହ୍ମେତି। ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହୁଅନ୍ତି ଭଗବାନଙ୍କୁ ଜାଣିବା ପାଇଁ, ବ୍ରହ୍ମକୁ ଜାଣିବା ପାଇଁ, ଅଦ୍ୱୈତ ସତ୍ୟକୁ ଜାଣିବା ପାଇଁ ଜ୍ଞାନ ମାର୍ଗରେ ଅଗ୍ରସର ହୁଅନ୍ତି, ତେଣୁ ସେମାନେ ନେତି ନେତି ମାର୍ଗ ତାକୁ କୁହାଯାଏ, ନେତି ନେତି ଏଇଟା ନୁହଁ, ଏ ଅଦ୍ୱୈତ ତତ୍ତ୍ୱ ନୁହଁ, ଏ ଅଦ୍ୱୈତ ତତ୍ତ୍ୱ ନୁହଁ, ଏଇଭଳି ଭାବରେ ଭୌତିକ ଜଗତରେ ଯେତେ ତତ୍ତ୍ୱ ରହିଛି ସବୁକିଛି ଦ୍ୱୈତ ତତ୍ତ୍ୱ, ଏଇଭଳି ଭାବରେ ଅଗ୍ରସର ହୋଇକି ଅନେକ ଜନ୍ମ ବିତିଯାଏ ତାଙ୍କର। କ୍ଲେଶ ଅଧିକ ତର ସ୍ତେଷାମ ଅବ୍ୟକ୍ତା ସତ୍ୟତେ ଏକସାମ, ବହୁତ କଷ୍ଟ ସ୍ୱୀକାର କରି ସେମାନେ ଜାଣନ୍ତି ଅନ୍ତିମ ତତ୍ତ୍ୱ ହେଉଛନ୍ତି ବ୍ରହ୍ମ ତତ୍ତ୍ୱ ବା ଜ୍ୟୋତି। ଏଇ ଯେଉଁ ଆଲୋକ ଯେଉଁ ଜ୍ୟୋତି ବାହାରୁଛି ଏକ ହଜାର ସୂର୍ଯ୍ୟ ଏକ ସମୟରେ ବାହାରିଲେ ଯେଉଁ ଜ୍ୟୋତି ସେ ହେଉଛି ବ୍ରହ୍ମ ଜ୍ୟୋତି। ତେଣୁ ସେମାନେ ଯେଉଁ ବ୍ରହ୍ମ ଚିନ୍ତନ କରନ୍ତି, ସୁଖଦେବ ଗୋସ୍ୱାମୀ ପ୍ରଥମେ ବ୍ରହ୍ମ ଚିନ୍ତନ କରୁଥିଲେ, ଆମର ଚାରି କୁମାର ଏମାନେ ସବୁ ପ୍ରଥମେ ବ୍ରହ୍ମ ଚିନ୍ତନ କରୁଥିଲେ, ଏମାନେ ସବୁ ବ୍ରହ୍ମବାଦୀ ଥିଲେ, ପ୍ରଥମେ ବ୍ରହ୍ମବାଦୀ ଥିଲେ, ବ୍ରହ୍ମ ଚିନ୍ତନ କରୁଥିଲେ। କିନ୍ତୁ ଯେତେବେଳେ ଭଗବାନଙ୍କ ରୂପ ଦେଖିଲେ, ଭଗବାନଙ୍କର ଗୁଣ ଶୁଣିଲେ, ସେତେବେଳେ ସେ ଆକର୍ଷିତ ହୋଇକରି ଭଗବାନଙ୍କ ଭକ୍ତ ହୋଇଛନ୍ତି। ସୁଖଦେବ ଗୋସ୍ୱାମୀଙ୍କ ବିଷୟରେ ଏଇଟା ବର୍ଣ୍ଣନା କରାଯାଏ, ଯେତେବେଳେ ସୁଖଦେବ ଗୋସ୍ୱାମୀ ସମୟ ହୋଇଛି। ତେଣୁ ଆମେ କହିବା ଏତିକି ଯେ ଯେଉଁମାନେ ବ୍ରହ୍ମ ଚିନ୍ତନ କରନ୍ତି ସେମାନେ ବହୁତ କଷ୍ଟ ସ୍ୱୀକାର କରିକି ଯଦି ବ୍ରହ୍ମ ସ୍ତରକୁ ଯାଆନ୍ତି, ବ୍ରହ୍ମଜ୍ୟୋତି ସ୍ତରକୁ ଯାଆନ୍ତି, କିନ୍ତୁ ସେଠି ମଧ୍ୟ ତାଙ୍କର ପତନ ହେଇଯାଏ। କାରଣ ସେମାନେ ଭଗବାନଙ୍କର ପାଦପଦ୍ମକୁ ଆଶ୍ରୟ କରିନାହାନ୍ତି, ତେଣୁ ତାଙ୍କର ସେଠି ପତନ ହେଇଯାଏ। ତେଣୁ ଆମର ଏଇଠି ବହୁତ ଉଦାହରଣ ରହିଛି। ସୁଖଦେବ ଗୋସ୍ୱାମୀ ମାତୃଗର୍ଭରୁ ସେ ବ୍ରହ୍ମବାଦୀ ଥିଲେ, ବ୍ରହ୍ମଚିନ୍ତନ କରୁଥିଲେ, ମାଆଙ୍କ ଗର୍ଭରେ 15-16 ବର୍ଷ କାଳ ରହିଗଲେ। ତେଣୁ ଭଗବାନ ଯେତେବେଳେ ଆସି ଦ୍ୱାରକାରୁ ତାଙ୍କୁ କାହିଁକି ରହିଗଲେ ନା, ମୁଁ ପୃଥିବୀକୁ ଗଲେ ଏ ମାୟା ଦ୍ୱାରା ଆକ୍ରାନ୍ତ ହେଇକିରି ମୁଁ ମାୟାରେ ପଡ଼ିଯିବି, ସେଥିପାଇଁ ଚାହୁଁନଥିଲେ ଜନ୍ମ ନେବା ପାଇଁ। କିନ୍ତୁ ଭଗବାନ ଯେତେବେଳେ ତାଙ୍କୁ ଆଶ୍ୱାସନ ଦେଲେ, ସେତେବେଳେ ସେ ଜନ୍ମ ନ କରି ସାଙ୍ଗେ ସାଙ୍ଗେ ଚାଲିଲେ। ଜନ୍ ପ୍ରବଜନ୍ତ ମନବିତ ମବିତ ପୃଥ୍ୟମ ଭାଗବତ ଆରମ୍ଭରେ ସୁଖଦେବ ଗୋସ୍ୱାମୀ କଥା କହିଛନ୍ତି। ସେ କୌଣସି ସଂସ୍କାର ଗ୍ରହଣ କରିନାହାନ୍ତି, ଜନ୍ମ ହେଲେ ତ ଚାଲିଲେ, ପ୍ରବଜ୍ଞା କରିବାକୁ ଚାଲିଲେ। ତାଙ୍କର ପିତା ତାଙ୍କୁ ପଚପତି ଡାକୁଛନ୍ତି, ପୁତ୍ରେ ଦି ଡାକୁଛନ୍ତି, ତାଙ୍କ ନାମକରଣ ହେଇନି, ପୁତ୍ର ପୁତ୍ର ବୋଲି ଡାକୁଛନ୍ତି। କେବଳ ପ୍ରତିଧ୍ୱନି ଆସୁଛି ପୁତ୍ର ପୁତ୍ର ବୋଲି, ସେ ଶୁଣିଲେଣି, ପଛକୁ ଅନୁସାର କରି ପଳେଇଗଲେ। ସୁଖଦେବ ଗୋସ୍ୱାମୀ ଧ୍ୟାନ କରୁଛନ୍ତି, ବ୍ରହ୍ମଚିନ୍ତନ କରୁଛନ୍ତି, ଏଇ ଜ୍ୟୋତିକୁ ଧ୍ୟାନ କରୁଛନ୍ତି। ବ୍ରହ୍ମବାଦୀମାନେ ଏଇ ଜ୍ୟୋତିକୁ ଧ୍ୟାନ କରନ୍ତି। କିନ୍ତୁ ତାପରେ ବ୍ୟାସଦେବ ତାଙ୍କର ଯେଉଁ ଭାଗବତ ରଚନା କରିଛନ୍ତି, ତାଦେହରୁ କେତୋଟି ଶ୍ଳୋକ, ଏଇ ଅହୋବକି ଯେମ୍ ଏ ଗୋଟିଏ ଶ୍ଳୋକ, ଆଉ ଏଇ ଭଗବାନଙ୍କ ରୂପ, ଭଗବାନ ଗୁଣ ଇତ୍ୟାଦି ସବୁ କେତୋଟି ଶ୍ଳୋକକୁ ତାଙ୍କର ଶିଷ୍ୟମାନଙ୍କୁ ଶିଖେଇକିରି ପଠେଇଲେ। ସେମାନେ ଯେତେବେଳେ ଯାଉଥିଲେ ଜଙ୍ଗଲକୁ କାଠ ଆଣିବା ପାଇଁ, ସେହି ସମୟରେ ସେମାନେ ଏଇ ଶ୍ଳୋକକୁ ସବୁ ଆବୃତ୍ତି କରୁଥିଲେ। ଏହି ଶ୍ଳୋକ ଶୁଣି ସୁଖଦେବ ଗୋସ୍ୱାମୀ ଆକର୍ଷିତ ହେଇକି ଆସିଲେ। ଏତେ ଭଗବାନ ଏଭଳି, ତାଙ୍କର ଏତେ ସୁନ୍ଦର ରୂପ, ଏତେ ତାଙ୍କର କରୁଣା, ଏତେ ତାଙ୍କର ଗୁଣ ରହିଛି, ଧିକ୍ ମେ ମତି, ମୋର ମତିକୁ ଧିକ୍ ବୋଲି କହିକିରି ସେ ଆସିଲେ। ତାଙ୍କ ପିତାଙ୍କୁ ଆସି ଏଇ ଭାଗବତକୁ ଶ୍ରବଣ କଲେ। ତେଣୁ ଜ୍ଞାନୀମାନେ, ଯେଉଁ ଜ୍ଞାନୀମାନଙ୍କର ଅନ୍ତିମ ବସ୍ତୁ, ଯେଉଁ ଅନ୍ତିମ ଲକ୍ଷ୍ୟ ହେଉଛି ଏଇ ବ୍ରହ୍ମ ବସ୍ତୁ, ଏଇ ବ୍ରହ୍ମ ବସ୍ତୁ ହେଉଛି ଏ ଆଲୋକ, ଏଇ ଯେଉଁ କୁହାଯାଉଛି ଦିବି ସୂର୍ଯ୍ୟ ସହସ୍ର ସହ, 1000 ସୂର୍ଯ୍ୟ ଯଦି ଏକ ସମୟରେ ଉତ୍ତୀତ ହେବେ, ସେ ଯେଉଁ ଆଲୋକ ଆସିବ, ସେଇ ଆଲୋକ ହେଉଛି ଏଇ ବିଶ୍ୱରୂପରୁ ଆସୁଛନ୍ତି, ସେଇ ଆଲୋକ ଆସୁଛି। ତେଣୁ ଏହିଭଳି ଭାବରେ ବିଶ୍ୱରୂପକୁ ବର୍ଣ୍ଣନା କରାଯିବ। ତେଣୁ ଆମର ସମୟ 8:15 ଯାଏ କହିବା କଥା ବୋଧେ, ଏହା ଟିକେ ମଧ୍ୟ ସମୟ ନେଇଯାଇଛେ, ଯାହା ହଉ। ତେଣୁ ଆଜି ଆମେ ଆପଣଙ୍କର ବିଦାୟ ନେବୁ, ଆମେ ଆସନ୍ତାକାଲି ପଳେଇବୁ ଭୁବନେଶ୍ୱର। ତେଣୁ ଆପଣମାନଙ୍କୁ ବହୁତ ଧନ୍ୟବାଦ, ଆପଣମାନେ ମୁଁ ଗୋଟେ ସୁଯୋଗ ପ୍ରଦାନ କଲେ ଭଗବତଗୀତା କହିବା ପାଇଁ। ତେଣୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି, ମୋ କଥା କହିକି ବିଶ୍ରାମ ଦେଉଛି। ଜୟ ଶ୍ରୀମଦ୍ ଭଗବତ ଗୀତା କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ କି, ଦାଇ ଗୋଟମାନନ୍ଦେ।
ଆଜ୍ଞା,
ସବୁ ସେଇଠୁ ଆସୁନେ, ସବୁ ହଁ ସବୁ ଯେଉଁଗୁଡ଼ା କୁହାଯାଇଛି ବ୍ରହ୍ମ ସଂହିତାରେ, ଜହ କାରଣା ନବଜଳେ ବଜତିଷ୍ମ ଯୋଗ ନିଦ୍ରା ମନନ୍ତ ଜଗଦଣ୍ଡ ସ୍ୱରୂପ କୂପ, ତାଙ୍କର ସେଇଠୁ ଆସୁଛି। ଯେଉଁ କାରଣ ଧର ସେଇ ବିଷ୍ଣୁଙ୍କର ଶରୀର ନିଶ୍ୱାସରୁ ବା ତାଙ୍କର ଲୋମକୂପରୁ ସବୁ ବିଶ୍ୱ ସୃଷ୍ଟି ହେଉଛି। ଏଇଭଳି ଭାବରେ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ଆସୁଛି, ଏବଂ ଭଗବାନ ନିଜକୁ ବିସ୍ତାର କରି ଗର୍ଭଦଶାଇ ବିଷ୍ଣୁ ଉପରେ ଆସି ସବୁ ବ୍ରହ୍ମାଣ୍ଡରେ ପ୍ରବେଶ କରୁଛନ୍ତି, ଏବଂ ସବୁ ବ୍ରହ୍ମାଣ୍ଡରେ ପ୍ରବେଶ କରି ଭଗବାନ ନିଜର ତାଙ୍କର ନାଭିରୁ ଗୋଟେ ପଦ୍ମ ସୃଷ୍ଟି କରୁଛନ୍ତି, ଯେଉଁ ସୃଷ୍ଟିରୁ ଯେଉଁ ପଦ୍ମରେ ବ୍ରହ୍ମା ଜାତ ହେଉଛନ୍ତି। ସବୁ ବ୍ରହ୍ମାଣ୍ଡରେ ବ୍ରହ୍ମା ରହିଛନ୍ତି, ଶିବ ମଧ୍ୟ ସୃଷ୍ଟି ହେଉଛନ୍ତି, ହଁ ସବୁ ବ୍ରହ୍ମାଣ୍ଡରେ ଗୋଟେ ଗୋଟେ ବ୍ରହ୍ମା ରହୁଛନ୍ତି। ହଁ ଏକ୍ସଟେନ୍ସନ୍ କଲେ ଯେଉଁ ହଁ ଭଗବାନଙ୍କର ଭଗବାନଙ୍କର ପ୍ରଥମ ବିସ୍ତାର ହେଉଛନ୍ତି ବଳରାମ। ବଳରାମଙ୍କର ଯେଉଁ ଚତୁର୍ଭୁଜ ଆସୁଛନ୍ତି, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ଏବଂ ସେଇ ଚତୁର୍ଭୁଜଠାରୁ ଆଉ ଗୋଟିଏ ଚତୁର୍ଭୁଜ ମଧ୍ୟ ଆସୁଛନ୍ତି, ସଂକର୍ଷଣଠାରୁ ଆଉ ଜଣେ ଆସୁଛନ୍ତି, ଏବଂ ଦ୍ୱିତୀୟ ଚତୁର୍ଭୁଜଙ୍କର ଯେଉଁ ସଂକର୍ଷଣ, ତାଙ୍କଠାରୁ ଏଇ କାରଣ ଦର୍ଶାଇ ବିଷ୍ଣୁ ଆସୁଛନ୍ତି। ଏଇ କାରଣ ଦର୍ଶାଇ ବିଷ୍ଣୁଙ୍କର ଶରୀରରୁ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟି ହେଉଛି। ତେଣୁ ସବୁ ବିଶ୍ୱବ୍ରହ୍ମାଣ୍ଡରେ ସେଇ କାରଣ ଦର୍ଶାଇ ବିଷ୍ଣୁଙ୍କର ବିସ୍ତାର ହେଉଛନ୍ତି ଗର୍ଭ ଦର୍ଶାଇ ବିଷ୍ଣୁ। ସେ ନିଜକୁ ବିସ୍ତାର କରି ସବୁ ବ୍ରହ୍ମାଣ୍ଡରେ ପ୍ରବେଶ କରୁଛନ୍ତି ଏବଂ ସେଇଠି ତାଙ୍କର ସେ ସୃଷ୍ଟି ଆରମ୍ଭ ହେଉଛି। ନା ଏମାନେ ବିସ୍ତାର ନିଜକୁ ବିସ୍ତାର କରୁଛନ୍ତି ନା, ବିଷ୍ଣୁ ସବୁ ଠିକ ପାଳନ କରୁଛନ୍ତି, ବିଷ୍ଣୁକାଳୀ ସେଇ ଭଗବାନଙ୍କ ବିଷ୍ଣୁ ତତ୍ତ୍ୱ ସେମାନେ ନିଜକୁ ବିସ୍ତାର କରୁଛନ୍ତି। ମୂଳ କନଷ୍ଟାଣ୍ଟ ଆମେ କହିବା କୃଷ୍ଣ, କୃଷ୍ଣ ବା ବଳରାମ ଏମାନଙ୍କୁ କହିଲେ ଏମାନଙ୍କଠାରୁ ଫର୍ଦର ବିସ୍ତାର ସବୁ ହେଉଛି। କୃଷ୍ଣ ବଳରାମ କୃଷ୍ଣ ବଳରାମର ମଧ୍ୟ ବିଭିନ୍ନ ସ୍ଥାନରେ ଲୀଳା ଚାଲିଛି, ଖାଲି ଯେ ଏଇ ବ୍ରହ୍ମାଣ୍ଡରେ ଲୀଳା ଚାଲିଥିଲା ନୁହଁ, ପୁଣି କେଉଁଠି ଲୀଳା ଚାଲିଥିବ। ଯେମିତି ସୂର୍ଯ୍ୟ ଆମର ବର୍ତ୍ତମାନ ରାତି ହେଇଗଲା, 8 କେତେ ହେଇଗଲା, କିନ୍ତୁ କେଉଁଠି ମଧ୍ୟ ସକାଳ ହେଇଥିବ, କେଉଁଠି ଆମେ ପୁଣି ଆଉ କେତେ ସମୟରେ ସକାଳ ହେବ, ଏଇଭଳି ଭାବରେ ସବୁ। ସେଇଥିପାଇଁ ଭଗବାନଙ୍କ ଲୀଳାକୁ ନିତ୍ୟ ବୋଲି କୁହାଯାଏ, ସବୁଠି ଭଗବାନ ଲୀଳା ଚାଲିଛି, ନିଜକୁ ବିସ୍ତାର କରି ସେ କରୁଛନ୍ତି। ଆଜ୍ଞା ସବୁ ନା ଅଲଗା ବ୍ରହ୍ମାଣ୍ଡ, ଅଲଗା ବ୍ରହ୍ମାଣ୍ଡ କାହିଁକି କାହିଁକି ନା, ଯେତେବେଳେ ମହାପ୍ରଭୁ ଆସିଲେ ଏ ବ୍ରହ୍ମାଣ୍ଡରୁ ସମସ୍ତଙ୍କୁ ସେ ଉଦ୍ଧାର କରିଦେଇଛନ୍ତି। ମହାପ୍ରଭୁ ଆସିଲା ଯେତେବେଳେ ସମସ୍ତଙ୍କୁ ଉଦ୍ଧାର କରିଦେଲେ, ବସୁଦେବ ଯେଉଁ ତାଙ୍କ ପ୍ରାର୍ଥନା କରିଥିଲେ, ତେଣୁ ସେ ସମସ୍ତଙ୍କୁ ଉଦ୍ଧାର କରିଦେଇଛନ୍ତି। ତାହେଲେ ଏଠି ଆଉ କେଉଁଠି ଯିବା ଆସିଲେ, ଏଠି ଅନ୍ୟ ବ୍ରହ୍ମାଣ୍ଡ ସବୁ ଆସିଛନ୍ତି। ଇଏ ଗୋଟେ ସ୍ପେସିମେନ୍, ଏ ବ୍ରହ୍ମାଣ୍ଡ ଯେଉଁ ଗୋଟେ ସ୍ପେସିମେନ୍, ଏଇଭଳି ଭାବରେ ଅନେକ ବିଶ୍ୱ ବ୍ରହ୍ମାଣ୍ଡ କରିଛି।
ଛାଡ଼ିବା